ସୁବିଧା ମୋତେ ମାରିକୁ କହିଲେ, ଯାହାକି ହିରଣ୍ୟକଶିପୁ ରାକ୍ଷସ ପକ୍ଷରେ ଅଚିନ୍ତନୀୟ ବିଷୟ ଅଟେ। ଭଗବାନଙ୍କ ନଖ କି ପ୍ରକାର ଅସ୍ତ୍ର? ଭୌତିକବାଦୀ ରାକ୍ଷସ ଯେତେ ପ୍ରକାର ଅସ୍ତ୍ରଶସ୍ତ୍ର କଳ୍ପନା କରିପାରେ ସେଗୁଡ଼ିକ ତାହା ଅପେକ୍ଷା ତାହା ଅଧିକ ଆଶ୍ଚର୍ଯ୍ୟକର ଥିଲା ଏବଂ କଳ୍ପନାର ବହିର୍ଭୂତ ଥିଲା। ହିରଣ୍ୟକଶିପୁର ଆକ୍ଷରିକ ଅର୍ଥ ହେଲା ସୁନା ଏବଂ କମଳଶଯ୍ୟା ଲାଭ ନିମିଷ ଅତ୍ୟନ୍ତ ଆଗ୍ରହୀ। ଏହା ହେଉଛି ସମସ୍ତ ଭୌତିକବାଦୀ ମାନବର ଅନ୍ତିମ ଲକ୍ଷ୍ୟ। ଭଗବାନଙ୍କ ସହ ସମ୍ବନ୍ଧ ନଥିବା ଏ ପ୍ରକାର ଅସୁରମାନେ ବା ଆସୁରୀ ପ୍ରକୃତି ବିଶିଷ୍ଟ ଲୋକମାନେ ଭୌତିକ ଧନ ସମ୍ପଦ ଆଦି ଲାଭ କରି କ୍ରମଶଃ ଅତ୍ୟନ୍ତ ଗର୍ବନ୍ମତ ହୋଇ ଉଠନ୍ତି ଏବଂ ଭଗବାନଙ୍କୁ ଧମକ ଦେବାକୁ ଆରମ୍ଭ କରନ୍ତି ଏବଂ ଭଗବତ ଭକ୍ତଗଣ ମଧ୍ୟ ନିର୍ଯାତନା ଦେବାକୁ ଆରମ୍ଭ କରନ୍ତି। ପ୍ରହ୍ଲାଦ ମହାରାଜ ହିରଣ୍ୟକଶିପୁର ପୁତ୍ର ଥିଲେ, କିନ୍ତୁ ସେ ଭଗବାନଙ୍କର ଏକ ମହାନ ଭକ୍ତ ହୋଇଥିବା ହେତୁ ତାଙ୍କର ପିତା ତାଙ୍କୁ ନାନା ପ୍ରକାରେ ଯଥାସାଧ୍ୟ ନିର୍ଯାତନା ଦେଇଥିଲେ। ଯେତେବେଳେ ପରିସ୍ଥିତି ଅତ୍ୟନ୍ତ ସଙ୍କଟପୂର୍ଣ୍ଣ ହେଲା ସେତେବେଳେ ଭଗବାନ ନୃସିଂହ ଅବତାର ଧାରଣ କରି ପ୍ରକଟିତ ହେଲେ ଏବଂ ଦେବତାମାନଙ୍କର ଶତ୍ରୁକୁ ବିନାଶ କରିବା ନିମିତ୍ତ ଭଗବାନ ସେ ହିରଣ୍ୟକଶିପୁକୁ ଏପରି ଭାବେ ବିନାଶ କଲେ ଯାହାକି ସେ ରାକ୍ଷସର କଳ୍ପନାର ବହିର୍ଭୂତ ଥିଲା। ନାସ୍ତିକ ରାକ୍ଷସମାନଙ୍କର ସମସ୍ତ ପ୍ରକାର ଭୌତିକ ଯୋଜନା ସର୍ବଦା ସର୍ବଶକ୍ତିମାନ ଭଗବାନଙ୍କ ଦ୍ୱାରା ମିଳିସାତ ହୋଇଯାଏ। ତ୍ରୈପିଷ୍ଟ ପୁରୁଭୟହାସ ନୃସିଂହ ରୂପ କୃତ୍ୱା ଭ୍ରମତ ଭ୍ରୁକୁଟିଂ ଦଷ୍ଟ୍ରକରାଳବତ୍ତମ ଦୈତେନ୍ଦ୍ର ଆଶୁ ଗଦୟା ବିପତନ୍ତମ ଅରାଧ ଗୁରୁ ନିପାତ୍ୟ ବିଧଦାର ନକି ସ୍ମରନ୍। ଦେବତାମାନଙ୍କର ମହାନ ଭୟ ଦୂର କରିବା ନିମିତ୍ତ ଭଗବାନ ନୃସିଂହ ଅବତାର ଧାରଣ କଲେ। ସେ ଦୈତ୍ୟରାଜ ହିରଣ୍ୟକଶିପୁକୁ ବଧ କଲେ। ସେ ଦୈତ୍ୟ ହାତରେ ଗଦା ଧରି ଭଗବାନଙ୍କୁ ଧମକାଇଥିଲା। ନୃସିଂହ ରୂପୀ ଭଗବାନ ଦୈତ୍ୟରାଜ ହିରଣ୍ୟକଶିପୁକୁ ତାଙ୍କର ଜଙ୍ଘ ଉପରେ ରଖି କ୍ରୋଧରେ ଆରକ୍ତ ଚକ୍ଷୁ ବର୍ଣ୍ଣନ କରି ଏବଂ ମୁଖ ଗାଦାଣ କରି ଅତି ଭୟଙ୍କର ଦନ୍ତରାଜି ପ୍ରଦର୍ଶନ କଲେ ଏବଂ ତୀକ୍ଷ୍ଣ ନଖ ସାହାଯ୍ୟରେ ତାକୁ ବିଦାରଣ କଲେ। ଏ ଶ୍ଳୋକରେ ବିଶେଷ କରି ନୃସିଂହ ଅବତାରଙ୍କ କଥା ବର୍ଣ୍ଣନା କରାଯାଇଛି। ଏହା ପୂର୍ବରୁ ଭଗବାନଙ୍କର ବିଭିନ୍ନ ଅବତାର କଥା ବର୍ଣ୍ଣନା ସରିଛି। ଭଗବାନ କିଭଳି ବିଭିନ୍ନ ଅବତାର ଧାରଣ କରିକି ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ଏବଂ ଅଭକ୍ତମାନଙ୍କୁ ବିନାଶ କରନ୍ତି ନିର୍ଦ୍ଦିଷ୍ଟ କ୍ରିୟା ସହ ନିର୍ଦ୍ଦିଷ୍ଟ ଅବତାରଗଣ। ଭଗବାନଙ୍କର ବିଭିନ୍ନ ଅବତାରଗଣ କିଭଳି ଭାବେ ସୁସ୍ଥ ହୋଇ ଭଗବାନଙ୍କର ବିଭିନ୍ନ କ୍ରିୟା ପ୍ରଦର୍ଶନ କରନ୍ତି ଭକ୍ତମାନଙ୍କୁ ସୁରକ୍ଷା ପ୍ରଦାନ କରନ୍ତି ଏ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ଏ ଶ୍ଳୋକରେ ବିଶେଷ କରି ନୃସିଂହ ରୂପ ଧାରଣ କରିଥିବା ଭଗବାନ ତାଙ୍କ ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପ୍ରଥମେ କୁହାଯାଇଛି ଯେ ଦେବତାମାନଙ୍କର ମହାନ ଭୟକୁ ଦୂର କରିବା ନିମିତ୍ତ ଦେବତାମାନେ ହେଉଛନ୍ତି ଭଗବାନଙ୍କର ଭକ୍ତ। ତେଣୁ ଯିଏ ଭକ୍ତ ସିଏ କାହିଁକି ଭୟ କରିବେ? ସାଧାରଣତଃ ଭକ୍ତମାନଙ୍କର ଭୟ କରିବାର କୌଣସି କାରଣ ନାହିଁ, କାରଣ ସେମାନେ ନିର୍ଭୀକ, କାରଣ ଭଗବାନ ତାଙ୍କୁ ସର୍ବଦା ହିଁ ସୁରକ୍ଷା ପ୍ରଦାନ କରିବେ। ତେଣୁ ଦେବତାମାନେ ତ ଭକ୍ତ, ଅସୁରମାନେ ହେଉଛନ୍ତି ଅଭକ୍ତ, ଦେବତାମାନେ ହେଉଛନ୍ତି ଭକ୍ତ। କିନ୍ତୁ ଦେବତାମାନେ ଏଠି ଭୟ କରିବାର କାରଣ କ'ଣ? କାରଣ ବେଳେବେଳେ ଦେବତାମାନଙ୍କର ଭୟ ହୁଏ ଯେତେବେଳେ ନିଜର ପ୍ରତିଷ୍ଠା ବା ନିଜର ପ୍ରତିପତ୍ତି ପ୍ରତି ଯେତେବେଳେ ଅଧିକ ଆସକ୍ତ ଚିତ୍ତ ଯେଉଁମାନେ ହୋଇପଡ଼ନ୍ତି ଦେବତାମାନେ, ସେତିକିବେଳେ ସେମାନଙ୍କର ଭୟ ଜାତ ହୁଏ। ଯେମିତି ଆମେ ଅଳ୍ପ ଦିନ ପୂର୍ବରୁ ଆମେ ପାଳନ କଲେ ଗୋବର୍ଦ୍ଧନଙ୍କର ପୂଜା, ଯେଉଁ ଗିରି ଗୋବର୍ଦ୍ଧନ ପୂଜା, ସେତେବେଳେ ସେ ଇନ୍ଦ୍ରଙ୍କୁ ଏକ ଶିକ୍ଷା ଦେବା ପାଇଁ ଭଗବାନ କୃଷ୍ଣ ଏହି ପ୍ରକାର ଏକ ପୂଜା ଆରମ୍ଭ କରିଥିଲେ, ଗୋବର୍ଦ୍ଧନଙ୍କର ପୂଜା ଆରମ୍ଭ କରିଥିଲେ। ଇନ୍ଦ୍ର ମଧ୍ୟ ସେହିଭଳି ଭାବରେ ନିଜର ଶକ୍ତି ବା ସାମର୍ଥ୍ୟରେ ଅତ୍ୟନ୍ତ ଗର୍ବନ୍ମତ ହୋଇପଡ଼ିଥିଲେ, ଯେଉଁଥିପାଇଁ ସେ ନିଜକୁ ଭଗବାନ ବୋଲି ମନେ କଲେ। ଭଗବାନଙ୍କର ଶକ୍ତିରେ ସେ ଶକ୍ତିଶାଳୀ ହୋଇଛନ୍ତି, କିନ୍ତୁ ସେ ନିଜକୁ ସର୍ବେସର୍ବା ବୋଲି ମନେ କଲେ। ଏବଂ ଯେ ଛୋଟିଆ ପିଲାଟି ଯେ ଭଗବାନ ମାନବ ରୂପ ଧାରଣ କରିକି ଭୌତିକ ଜଗତରେ ଜନ୍ମ ହୋଇଛନ୍ତି, ସେ ପ୍ରକାର ବିଶ୍ୱାସ ବା ସେ ପ୍ରକାର ଧାରଣା ତାର ଜାତ ହେଲା ନାହିଁ। ତେଣୁ ସେ ଭଗବାନଙ୍କୁ ଅବମାନନା କଲା ଏବଂ ଯାହା ଫଳରେ ଭଗବାନ ଏ ପ୍ରକାର ଏକ ଶିକ୍ଷା ଦେଲେ ଇନ୍ଦ୍ରଙ୍କୁ, ଯଦ୍ୱାରା ଇନ୍ଦ୍ର ଉଚିତ ଶିକ୍ଷା ପାଇଲା ଏବଂ ପରବର୍ତ୍ତୀ ସ୍ଥିତିରେ ଆଉ ଏ ପ୍ରକାର ଗର୍ବ ତା ମଧ୍ୟରେ ପ୍ରକାଶ ହେବ ନାହିଁ। ଏ ପ୍ରକାର ସେ ପରବର୍ତ୍ତୀ ବିଷୟରେ ଶିକ୍ଷା କଲା ଭଗବାନଙ୍କଠାରୁ। ତେଣୁ ଭଗବାନ ମନା କଲେ ଇନ୍ଦ୍ରଙ୍କୁ ପୂଜା କରିବା ପାଇଁ, କାରଣ ପ୍ରତ୍ୟେକ ବର୍ଷ ବୃନ୍ଦାବନବାସୀ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପୂଜା କରୁଥିଲେ ଏବଂ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ କିଛି କିଛି ସମସ୍ତ ଭୋଗ ଇତ୍ୟାଦି ପ୍ରଦାନ କରୁଥିଲେ। କିନ୍ତୁ ଭଗବାନ ଏ ପ୍ରକାର ଏକ ଯୁକ୍ତି ପ୍ରଦର୍ଶନ କଲେ ଯଦ୍ୱାରା ସମସ୍ତ ବୃନ୍ଦାବନବାସୀ ଇନ୍ଦ୍ର ପୂଜା ବନ୍ଦ କଲେ ଏବଂ ଗୋବର୍ଦ୍ଧନଙ୍କର ପୂଜା କଲେ, ଯାହାଫଳରେ ଇନ୍ଦ୍ର ସେ ଉଚିତ ଶିକ୍ଷା ପାଇଲା ଏବଂ ଗୋବର୍ଦ୍ଧନକୁ ଧାରଣ କଲେ। ଭଗବାନ ପ୍ରବଳ ଭାବରେ ବର୍ଷା ବୃଷ୍ଟିପାତ କଲା, କିନ୍ତୁ ଭଗବାନ ଗୋବର୍ଦ୍ଧନଗିରି ଧାରଣ କରିକି ସମସ୍ତ ବୃନ୍ଦାବନବାସୀଙ୍କୁ ସେଠାରେ ଆଶ୍ରୟ ଦେଲେ ଏବଂ ସେ କହିଲେ ଯେ ସାତ ଦିନ କାଳ ମୁଁ ବର୍ତ୍ତମାନ ଗୋବର୍ଦ୍ଧନଗିରିକୁ ମୁଁ ଧାରଣ କରିବି, ଇନ୍ଦ୍ର ଯେତେ ପ୍ରକାର ବୃଷ୍ଟିପାତ ଯାହା କଲେ ମଧ୍ୟ କୌଣସି ପ୍ରକାର ତୁମମାନଙ୍କର କିଛି କ୍ଷତି ହେବ ନାହିଁ ଏବଂ ତୁମେ ଭାବିବ ନାହିଁ ଯେ ତୁମ ଉପରେ ଏଇ ଗୋବର୍ଦ୍ଧନଗିରି ତୁମ ଉପରେ ପଡ଼ିଯିବ ଏବଂ ତୁମକୁ ମୁଁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ପ୍ରଦାନ କରିବି। ସମସ୍ତ ଗାଦି ସମସ୍ତ ଜିନିଷପତ୍ର ରଖିକି ସେ ଗୋବର୍ଦ୍ଧନଗିରିରେ ବୃନ୍ଦାବନବାସୀମାନେ ଆଶ୍ରୟ ଦେଇଥିଲେ, ଭଗବାନଙ୍କୁ ଏ ପ୍ରକାର ସୁରକ୍ଷା ଦେଇଥିଲେ ଇନ୍ଦ୍ର। ତା
ସବୁ ଗର୍ଭ ଦମ୍ଭ ଇତ୍ୟାଦି ଧୂଳିସାତ ହେଇଗଲା ଏବଂ ସେ ଭଗବାନ ପାଖରେ ଆସି ଶରଣା ବସିଲା। ତେଣୁ ଏଇଭଳି ଭାବରେ ଭକ୍ତମାନଙ୍କୁ ଶିକ୍ଷା ଦେବା ପାଇଁ ଭଗବାନ ଏଇଭଳି ଭାବରେ ଗୋଟେ ଗୋଟେ ଲୀଳା କରନ୍ତି। ଯଦିଓ ସେମାନେ ଭଗବାନଙ୍କର ଭକ୍ତ କିନ୍ତୁ ନିଜର ଶକ୍ତି ଏବଂ ନିଜର ସାମର୍ଥ୍ୟକୁ ନେଇକି ବେଳେବେଳେ ସେମାନେ ଗର୍ଭ ପ୍ରକାଶ କରିଥାନ୍ତି। ସେଥିପାଇଁ ଏସବୁ କାର୍ଯ୍ୟ କରିବା ପାଇଁ ଭଗବାନଙ୍କୁ ପଡ଼ିଥାଏ। ଯେମିତି ଆମେ ବ୍ରହ୍ମାଙ୍କର କଥା ଜାଣିଛେ ଯେ ବ୍ରହ୍ମା ଯେଉଁଭଳି ଭାବରେ ମଧ୍ୟ ତାଙ୍କର ସେଭଳି ଭାବରେ ଗର୍ବ ହେଇଥିଲା ଯେତେବେଳେ ଭଗବାନ ଏହି ପ୍ରକାର ମାନବ ରୂପରେ ଲୀଳା କରୁଥିଲେ। ଛୋଟ ପିଲା ତାଙ୍କର ଗୋପାଳ ବାଳକମାନଙ୍କ ସହିତ କ୍ରୀଡ଼ା କରୁଥିଲେ, ସେହିଭଳି ଭାବରେ ସିଏ ମଧ୍ୟ ବ୍ରହ୍ମାଜୀ ମଧ୍ୟ ପରୀକ୍ଷା କରିଥିଲେ ଭଗବାନଙ୍କୁ, ତାଙ୍କର ରାଧି ବତ୍ସାମାନଙ୍କୁ ଚୋରି କରିନେଇଥିଲେ ଏବଂ ସେହିଭଳି ଭାବରେ ଭଗବାନ ତାଙ୍କୁ ମଧ୍ୟ ତାଙ୍କ ଶରୀରରୁ ସେମିତି କାଳି ବତ୍ସାମାନଙ୍କୁ ସୃଷ୍ଟି କରିକି ବ୍ରହ୍ମାଜୀଙ୍କୁ ଏକ ଉଚିତ ଶିକ୍ଷା ପ୍ରଦାନ କରିଥିଲେ। ଏହିଭଳି ଭାବରେ ବ୍ରହ୍ମା ଇନ୍ଦ୍ର ଇତ୍ୟାଦି ଦେବତାମାନେ ମଧ୍ୟ ଏହି ଉଚିତ ଶିକ୍ଷା ଲାଭ କରିଛନ୍ତି। ଶିବଜୀଙ୍କ କ୍ଷେତ୍ରରେ ଆମେ ମଧ୍ୟ ଦେଖିଛେ ଶିବଜୀ ଏତେ ଶକ୍ତିଶାଳୀ ଦେବତା ଯିଏକି ତାଙ୍କର ଚକ୍ଷୁ ତୃତୀୟ ଚକ୍ଷୁ ଦ୍ୱାରା ଯିଏ କନ୍ଦର୍ପକୁ ଧ୍ୱଂସ କଲେ ସେ ମଧ୍ୟ ମୋହିନୀ ରୂପ ପ୍ରତି ଆକର୍ଷିତ ହେଲେ ଭଗବାନଙ୍କର ଅଷ୍ଟମ ସ୍କନ୍ଧ ଭାଗବତରେ ଏ ପ୍ରସଙ୍ଗରେ ବର୍ଣ୍ଣନା କରାଯାଇଛି। ତେଣୁ ସିଏ ମଧ୍ୟ ମୋହିନୀ ରୂପ ପ୍ରତି ଆକର୍ଷିତ ହେଲେ ଏବଂ ଭଗବାନ କହିଲେ ଯେ ଏଇ ମୋହିନୀ ରୂପ ମୁଁ ଧାରଣ କରିଛି କେବଳ ଅସୁରମାନଙ୍କୁ ମୋହିତ କରିବା ପାଇଁ, ଦେବତାମାନଙ୍କୁ ମୋହିତ କରିବା ପାଇଁ ରୂପ ମୁଁ ଧାରଣ କରିନାହିଁ। କିନ୍ତୁ ଶିବଜୀ ଜିଦ୍ ଧରିଲେ ସେ ରୂପ ଦେଖିବା ପାଇଁ, କାରଣ ସେତେବେଳେ ଯେତେବେଳେ ସେ ମୋହିନୀ ରୂପ ଧାରଣ କରିଥିଲେ ସେତେବେଳେ ଶିବଜୀ ସେଠାରେ ଉପସ୍ଥିତ ନଥିଲେ। ତେଣୁ ଶିବଜୀଙ୍କ ପାଇଁ ପୁଣି ଆଉ ଥରେ ମୋହିନୀ ରୂପ ଧାରଣ କରିବା ପାଇଁ ଭଗବାନ ଦରକାର ପଡ଼ିଲା। ବିଷ୍ଣୁ ମୋହିନୀ ରୂପ ଧାରଣ କଲେ ଏବଂ ମୋହିନୀ ରୂପ ଧାରଣ କରିବା ପରେ ଶିବଜୀ ଯିଏକି କନ୍ଦର୍ପକୁ ଧ୍ୱଂସ କରିଛନ୍ତି ସେ ଏଇ ମୋହିନୀ ରୂପ ପ୍ରତି ଆକର୍ଷିତ ହୋଇ ତାଙ୍କ ପଛାପଛେ ପଶ୍ଚାତ୍ପାବନ କଲେ। ନିଜର ଅତି ମାନେ ସୁନ୍ଦରୀ ସ୍ତ୍ରୀ ପାର୍ବତୀଙ୍କୁ ତ୍ୟାଗ କରିକି ମୋହିନୀ ରୂପ ଧାରଣ କରିଥିବା ବିଷ୍ଣୁଙ୍କ ପ୍ରତି ସେ ଅତ୍ୟନ୍ତ ଆସକ୍ତି ହୋଇଥିଲେ। ତାର ଯୁକ୍ତି ହେଉଛି ଯେ ଭଗବାନ ସମସ୍ତଙ୍କୁ ଆକର୍ଷଣ କରନ୍ତି। ଭଗବାନ କୃଷ୍ଣ ଶବ୍ଦର ଅର୍ଥ ହେଉଛି ଆକର୍ଷଣୀୟ, ଗୁରୁବାଚକ ରହସ୍ୟ ନିବୃତ୍ତିବାଚକ ତ୍ରୟ ଐକ୍ୟ ପରମବ୍ରହ୍ମ କୃଷ୍ଣ ଇତି ଅଭିଧେୟ। ତେଣୁ ସିଏ ତାଙ୍କର ଅତି ଭୟାନକ ରୂପ ଅଛି, ଯେମିତି ନୃସିଂହ ଅବତାରରେ ହିରଣ୍ୟକଶିପୁ ସେ ବିଧାରଣ କଲେ ଅତି ଭୟାନକ ବିକଟାଳ ରୂପ ଧାରଣ କରିକି ପରାଳ ଦଷ୍ଟ ତାଙ୍କର ଦନ୍ତରାଜି ତାଙ୍କର ଚକ୍ଷୁ ଆରକ୍ତ ବର୍ଣ୍ଣ ତାଙ୍କର ମୁଖ ଗାଦାନ କରିକି ଯେଉଁଭଳି ଭାବରେ ହିରଣ୍ୟକଶିପୁ ବିଧାରଣ କଲେ ସେ ଭଗବାନ ପୁଣି ମୋହିନୀ ରୂପ ଧାରଣ କରିକି ଶିବଜୀଙ୍କ ଭଳି ଦେବତାଙ୍କୁ ମଧ୍ୟ ଆକର୍ଷିତ କରିଥିଲେ। ତାଙ୍କ ପକ୍ଷରେ କ'ଣ ଆଶ୍ଚର୍ଯ୍ୟଜନକ ବା ଅସମ୍ଭବ କାର୍ଯ୍ୟ କ'ଣ ଅଛି? ତେଣୁ ଶିବଜୀଙ୍କୁ ଆକର୍ଷିତ କଲେ ଏ ପ୍ରକାର ଭାବରେ ଯେ ଶିବଜୀ ପାର୍ବତୀଙ୍କୁ ତ୍ୟାଗ କରିକି ମୋହିନୀ ଅବତାର ପଛପଟେ ଜାଣିଲେ ଏବଂ ଏପରି ଏ ପ୍ରକାର ଅବସ୍ଥା ହେଲା ଯେ ମୋହିନୀ ରୂପକୁ ମଧ୍ୟ ସେ ଆଲିଙ୍ଗନ ମଧ୍ୟ କଲେ। ମୋହିନୀ ରୂପ ଧାରଣ କରିଛେ ଭଗବାନ, ସେ ତାଙ୍କୁ ଆଲିଙ୍ଗନ ମଧ୍ୟ କରିଥିଲେ। ତେଣୁ ଶିବଜୀଙ୍କ ପକ୍ଷରେ ମଧ୍ୟ ଏହି ପ୍ରକାର ଅବସ୍ଥା ହେଇଛି। ତେଣୁ ଭଗବାନ ଏହି ଦେବତାମାନଙ୍କୁ ଏହି ପ୍ରକାର ଶିକ୍ଷା ମଧ୍ୟ ପ୍ରଦାନ କରିଥାନ୍ତି, ଯଦ୍ୱାରା ତାଙ୍କର ସେ ଯେଉଁ ରହିଛି ଦମ୍ଭ ବା ଦମ୍ଭକୁ ଭାଙ୍ଗିବା ପାଇଁ ତାଙ୍କର ଯେଉଁ ଗର୍ଭ ଦମ୍ଭ ହେଇଥାଏ ଏ ପ୍ରକାର ଭାଙ୍ଗିବା ପାଇଁ ଏ ପ୍ରକାର ଲାଭ କରିଥାନ୍ତି। ତେଣୁ ଏଠାରେ ସେଇ କଥା କୁହାଯାଇଛି ଦେବତାମାନଙ୍କର ମଧ୍ୟ ଭୟ ଉପସ୍ଥିତ ହୁଏ, ଯେ ଭୟ ପ୍ରକୃତ ପକ୍ଷେ ଭୟ କେତେବେଳେ ଉପସ୍ଥିତ ହୁଏ ଯେତେବେଳେ ଆମେ ଭଗବତ ଇଚ୍ଛାରୁ ବହିର୍ଭୂତ ହେଇଯାଉ। ଭୟ ଦ୍ୱିତୀୟା ବିନିବେଶ ଦଶ୍ୟା, ଭୟ ଯେତେବେଳେ ଉପସ୍ଥିତ ହୁଏ ସେତେ କେତେବେଳେ ନା ଯେତେବେଳେ ଆମର ଅଭିନିବେଶଟା ଭଗବାନଙ୍କ ଆଡ଼କୁ ନ ହେଇକି ପ୍ରଥମ ଅଭିନିବେଶ ହେଉଛି ଭଗବାନଙ୍କ ପ୍ରତି। ଯେତେବେଳେ ପ୍ରଥମ ଅଭିନିବେଶରୁ ଆମେ ଦୂରେଇ ଯାଉ ସେତେବେଳେ ବିଭିନ୍ନ ପ୍ରକାର ଚିନ୍ତାଧାରା ମନ ଭିତରେ ଅଙ୍କି ମାରେ, ବିଭିନ୍ନ ପ୍ରକାର ଆଶା ବିଭିନ୍ନ ପ୍ରକାର କାମନା ବିଭିନ୍ନ ପ୍ରକାର ଚିନ୍ତାଧାରା ମନ ଭିତରେ ଆସିଯାଏ। ତେଣୁ ସେ ଚିନ୍ତାଧାରା ସେ ଆଶାକୁ ଆମେ ପରିପୂର୍ଣ୍ଣ କରିବା ପାଇଁ ଆମେ ବହୁ ପ୍ରକାର ଯୋଜନା କରୁ ଏବଂ ସେତେବେଳେ ଭୟ ଉପସ୍ଥିତ ହୁଏ। ମୋର ସମ୍ପତ୍ତି ପାଇଁ ଲୋଭ ରହିଛି ଏବଂ ସମ୍ପତ୍ତି କିଏ ନେଇଯିବ, ଟଙ୍କା ପଇସା ଘରେ ଗୃହରେ ମୁଁ ରଖୁଛି ସେ ତା ପ୍ରତି ମଧ୍ୟ କାହାର ଲୋଭ ଦୃଷ୍ଟି ରହିଛି ବା କିଏ ଅନ୍ୟ ଶତ୍ରୁମାନେ ଅଛନ୍ତି ସେମାନେ ରାସ୍ତାରେ ଯାଉ ଯାଉ କ'ଣ ମୋ ପ୍ରତି କିଛି ପ୍ରକାର ଅଘଟଣ ଘଟେଇବେ, ଏହି ପ୍ରକାର ଭୟ ସବୁବେଳେ ରହୁଛି ଯେତେବେଳେ ଆମେ ଭଗବାନଙ୍କର ସମ୍ପର୍କରୁ ବା ସମ୍ବନ୍ଧରୁ ଆମେମାନେ ଦୂରେଇ ଯାଉ। ଭୟ ତାବ ଦ୍ରବୀର ଦେହ ଶ୍ରୁଭୁର ନିମିତ୍ତ, ବ୍ରହ୍ମାଜୀ କହୁଛନ୍ତି ତୃତୀୟ ସ୍କନ୍ଦ ଭାଗବତରେ ବ୍ରହ୍ମାଜୀ କହୁଛନ୍ତି ଭଗବାନଙ୍କୁ ଭୟ ତାବ ଦେହ ଦ୍ରବୀଣ ଶ୍ରୁଭୁର ନିମିତ୍ତ ଶୋକ ଶୁଆ ପରିଭବ ବିପୁଳଶ୍ଚ ଲୋଭ ତାବତ୍ ନମେତି ଅଭୟ ଅଙ୍ଗ୍ରି ପ୍ରବୃଣିତ ଲୋକେ। ଯେତେବେଳେ ପର୍ଯ୍ୟନ୍ତ ଆମେ ଭଗବାନଙ୍କର ପାଦପଦ୍ମରେ ଆସକ୍ତ ଚିତ୍ତ ନ ହେଇଛୁ ସେତେବେଳେ ପର୍ଯ୍ୟନ୍ତ ଆମର ଭୟ ରହିବ। ଦ୍ରବୀଣ ଦେହ ଶ୍ରୁହୁର ନିମିତ୍ତ ନିଜ ଶରୀର ପ୍ରତି ଭୟ, ଶରୀରରେ ବିଭିନ୍ନ ରୋଗ ବ୍ୟାଧି ଇତ୍ୟାଦି ହେବ ଏବଂ ଶରୀର ସମ୍ବନ୍ଧୀ ଯେଉଁ ବ୍ୟକ୍ତିମାନେ ସେମାନଙ୍କ ପ୍ରତି ମଧ୍ୟ ଭୟ ରହିଛି, ସେମାନଙ୍କୁ ଆମେ ଯଦି ଠିକ୍ ଭାବରେ ପାଳନ ପୋଷଣ ନ କରିପାରୁ ତାଙ୍କର ମଧ୍ୟ ପ୍ରତି ଆମ ପ୍ରତି ଭୟ ରହିଛି ଏବଂ ପରିବାରର ଯେଉଁ ଶତ୍ରୁମାନେ ଅଛନ୍ତି ସେମାନଙ୍କ ପ୍ରତି ମଧ୍ୟ ଭୟ, ନିଜର ବନ୍ଧୁ ବାନ୍ଧବଙ୍କର ଅର୍ଜିତ ସମ୍ପତ୍ତି ମାନେ ସମ୍ପତ୍ତି ପ୍ରତି ଭୟ, ପୁଣି ଯେଉଁମାନେ ଟିକେ ଉଦାହରଣ ସେମାନେ ଦେଶ ଜାତି କି ଅନ୍ୟ କୌଣସି ଦେଶ ଆକ୍ରମଣ କରିବ ସେ ପ୍ରତି ଭୟ, ଏହି ପ୍ରକାର ବିଭିନ୍ନ ପ୍ରକାର ଭୟ ରହିଛି। ତେଣୁ ଯେତେବେଳେ ପର୍ଯ୍ୟନ୍ତ ଆମେ ଭଗବାନଙ୍କ ପାଦପଦ୍ମରେ ଆସକ୍ତ ନ ହେଇଛୁ ସେତେବେଳେ ପର୍ଯ୍ୟନ୍ତ ଆମର ଭୟ ରହିଛି। ଆମର ଅତି ସୁନ୍ଦର କବି, ଜଣେ ସୁନ୍ଦର କବି ଗାନ କରୁଛନ୍ତି, ଅଶୋକ ଅଭୟ ଅମୃତର ଅମୃତର ସ୍ଥଳ ତୁମାର ଚରଣ ଦ୍ୱୟ ତାହାତେ ଏଖନ ଶରଣ ଲଇଆ ଛାଡ଼ିନୁ ଭବେର ଭୟ। ଭଗବାନଙ୍କ ପାଦପଦ୍ମରେ ତିନୋଟି ଜିନିଷ ଆସୁଛି। ଯେଉଁମାନେ ଭଗବାନଙ୍କ ପାଦପଦ୍ମକୁ ଅଙ୍ଗୀକାର କରିଛନ୍ତି ତାଙ୍କର ଶୋକ କରିବାରେ କୌଣସି କାରଣ ନାହିଁ। ଅଶୋକ ଏବଂ ଅଭୟ ସେମାନେ ଭୟଭୀତ କୌଣସି ପ୍ରକାର ହେବେ ନାହିଁ, କାରଣ ଭଗବାନ ସମ୍ପୂର୍ଣ୍ଣ ସବୁ ପରିବେଶରେ ନିଶ୍ଚିତ ଭାବରେ ସୁରକ୍ଷା ଦେବେ, ଏ ଚିନ୍ତା ଏ ବିଶ୍ୱାସ ସେ ଭଗବାନଙ୍କର ରହିଛି। ସଦ୍ଗୁରୁ ପ୍ରଦତା କୃଷ୍ଣ କରହ ବିଶ୍ୱାସ, ଯେ ଭଗବାନ ସମ୍ପୂର୍ଣ୍ଣ ଭାବରେ ମୋତେ ସୁରକ୍ଷା ଦେବେ, ଆଉ କେହି ସୁରକ୍ଷା ନଦେଲେ ମଧ୍ୟ ଭଗବାନ ନିଶ୍ଚିତ ଭାବରେ ମୋତେ ସୁରକ୍ଷା ଦେବେ, ଏହି ପ୍ରକାର ଦୃଢ଼ ବିଶ୍ୱାସ। ଯେମିତି ଆମର ଶରଣାଗତିର ଯେଉଁ ଲକ୍ଷଣ ରହିଛି, ଅନୁକୂଲ୍ୟ ସଂକଳ୍ପ ପ୍ରାତିକୂଲ୍ୟ ବର୍ଜନ ରକ୍ଷେଇ ସେତିତ ବିଶ୍ୱାସ, ଭଗବାନ ମୋତେ ରକ୍ଷା କରିବେ, ଏହି ପ୍ରକାର ଦୃଢ଼ ବିଶ୍ୱାସ ରହିଛି ନିଶ୍ଚିତ ଭାବରେ ଭକ୍ତ। ତେଣୁ ଭଗବାନଙ୍କର ପାଦପଦ୍ମ ତିନି ପ୍ରକାର ସୁରକ୍ଷା ଦେଉଛି, ଗୋଟେ ହେଉଛି ଅଶୋକ, ଅଭୟ ଏବଂ ଅମୃତ ଆନନ୍ଦର ସ୍ଥଳ। ସେଥିରେ ଯିଏ ଆଶ୍ରୟ ନେଇଛି ତାହାର ଆଉ ଭୟ କେଉଁଠି ଅଛି? ତାହାତେ ଏଖନ ଶରଣ ଲୁଇଆଁ ଛାଡ଼ିନୁ ଭବରେ ଭୟ, ଏଇ ଯେଉଁ ଭବ ଭୟ, ଏ ଭୌତିକ ଜଗତର ସଂସାରର ଭୟରେ ଯେଉଁମାନେ ଭୟଭୀତ ହେଉଛନ୍ତି, ତେଣୁ ସେମାନେ ଆଉ ଭୟ କରିବାର କୌଣସି କାରଣ ନାହିଁ। ସୁନ୍ଦର କବି ଆମର ଗାଇଛନ୍ତି, ଭଜ ହୁରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ। ଭଜ ହୁରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ।
ଭଜ ହୁରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ।
ଦୁର୍ଲଭ ମାନବ ଜନମ ସତ ସଙ୍ଗେ,
ଦୁର୍ଲଭ ମାନବ ଜନମ ସତ ସଙ୍ଗେ,
କମଳ ଦଳ ଜଳ
ପଚାରିଲେ ଆପଣ କିଏ ପଠାଇ ଆସୁଛନ୍ତି ସିଏ ପଚାରୁଛନ୍ତି ସିଏ ବିଚିତ୍ର ବିଷୟରେ ଆପଣ କିଏ
ନା ମୁଁ ହେଉଛି ବରୁଣ ଦେବତା, ନା ସେଠୁ ସେ ପଚାରୁଛନ୍ତି ଆପଣଙ୍କର କାର୍ଯ୍ୟ କ'ଣ, ନା ମୁଁ ନିମିଷକ ମଧ୍ୟରେ କ୍ଷଣ ମଧ୍ୟରେ ମୁଁ ସମ୍ପୂର୍ଣ୍ଣ ଯାହା ମୋ ସମ୍ମୁଖରେ ରହେ ମୁଁ ସମ୍ପୂର୍ଣ୍ଣ ବସ୍ତୁକୁ ଧରାଶାୟୀ କରିଦେବି, ଜଳାଶାୟୀ କରିଦେବି, ମୋ ପାଖରେ ଯିଏ ବସ୍ତୁ ରହିବ ମୁଁ ସମସ୍ତ ବସ୍ତୁକୁ ଜଳାଶାୟୀ କରି ଘସେଇ ନେଇଯିବି ସବୁ ଅଛି, ଏତେ ସତ୍ୟ ତୁମର ଅଛି। ଠିକ ଅଛି, ଆମେ ଗୋଟିଏ ରଖୁଛୁ ତୃଣକୁ ତୁମ ସମ୍ମୁଖରେ, ସେ ତୃଣକୁ ତୁମେ ଘସେଇବା ଦେଖିଲା କେତେ ଶକ୍ତି ତୁମର ଅଛି। ଏହା କହି ସେଇ ବିଚିତ୍ର ରୂପୀ ଶରୀରଟି ଯେଉଁ ପଶୁ ବା ପକ୍ଷୀ ଯାହାକୁ କୁହାଯାଉଛି ନବଗୁଞ୍ଜ ଜୀବଟି, ସେ ଜୀବଟି ଗୋଟିଏ ତୃଣଟି ରଖିଲେ ବରୁଣଙ୍କ ସମ୍ମୁଖରେ, ଏବଂ ସମସ୍ତ ଶକ୍ତି ଖଟିକି ମଧ୍ୟ ସେ ଜଳ, ହଁ ସମସ୍ତ ଧାରା ବର୍ଷା କରିକି ମଧ୍ୟ ଜଳ ସ୍ଲାବିତ କରିକି ମଧ୍ୟ ସେ ତୃଣକୁ ଘସେଇ ପାରିଲେ ନାହିଁ, ତେଣୁ ସେ ନିଜେ ଲଜ୍ଜିତ ହୋଇକି ସେ ସ୍ଥାନ ପରିତ୍ୟାଗ କଲେ। ତାପରେ ଯେତେବେଳେ ସେ ବରୁଣ ଦେବତା ପରିତ୍ୟାଗ କଲେ ଅଗ୍ନିଙ୍କୁ ପଠାଇଲେ, ଅଗ୍ନି ଯେତେବେଳେ ପହଞ୍ଚିଲେ ସେତେବେଳେ ସେ ପଚାରିଲେ ଯେ ଆପଣ କି, ସେ ପଚାରୁଛନ୍ତି ଯେ ଆପଣ କି, ନା ମୁଁ ହେଉଛି ଅଗ୍ନି, ଆପଣଙ୍କର କାର୍ଯ୍ୟ କ'ଣ, ନା ମୋ ନିମେଷଙ୍କ ମଧ୍ୟରେ ସବୁ ଜାଳି ପଡ଼ିକି ଧ୍ୱଂସସାତ କରିଦେବେ, ମୁଁ କିଛି ରଖିବି। ଆଚ୍ଛା, ଏତେ ଶକ୍ତି ଆପଣଙ୍କର ଅଛି, ଠିକ୍ ଅଛି, ଏଇ ତୃଣକୁ ତୁମେ ଜାଳି ପଡ଼ି ଧ୍ୱଂସ କଲ, ଦେଖିବା କେତେ ମୁହୂର୍ତ୍ତ ଭିତରେ ତୁମେ ଧ୍ୱଂସ କରିବ, ଆମେ ଜାଣିବୁ ଯେ ତୁମେ ପ୍ରକୃତର ଶକ୍ତିଶାଳୀ, ତେଣୁ ସିଏ ମଧ୍ୟ ସେଇ ପ୍ରକାର ଶକ୍ତି ସାମର୍ଥ୍ୟ ଖଟେଇକି ମଧ୍ୟ ସେ ପୋଡ଼ି ପାରିଲେ ନାହିଁ ବା ଜାଳି ପାରିଲେ ନାହିଁ ସେ ତୃଣଟି, ତେଣୁ ସିଏ ମଧ୍ୟ ସେଠାରେ ଲଜ୍ଜିତ ହୋଇ ସେ ସ୍ଥାନ କରିବ। ତାପରେ ବାୟୁଙ୍କୁ ପଠାଗଲା, ପବନ ବାୟୁଙ୍କୁ ଯେତେବେଳେ ପଠାଗଲା ସିଏ ଯେତେବେଳେ ପଚାରିଲେ ଯେ ଆପଣ କିଏ, ନା ମୁଁ ହେଉଛି ବାୟୁ, ଆପଣଙ୍କର କାର୍ଯ୍ୟ କ'ଣ, ନା ମୁଁ ମୁହୂର୍ତ୍ତକ ମଧ୍ୟରେ ସବୁ କିଛିକୁ ଉଡ଼େଇ ନେଇଛି, ମୋର କିଛି ମୁଁ ରଖିବି ନାହିଁ, ଆଉ ବାୟୁ ଯେଉଁ ରହିଛି ପବନ ଦ୍ୱାରା ମୁଁ ସବୁ କିଛି ଉଡ଼େଇ ନେବି, ତେଣୁ ଠିକ୍ ଅଛି ତୁମେ ଦେଖିବା ଏଇ ତୃଣଟିକୁ ଉଡ଼େଇ ନେଇ ଦେଖିବା ତୁମର ସମସ୍ତ ଶକ୍ତି ଖଟେ, ସେ ସମସ୍ତ ଶକ୍ତି ଖଟେଇକି ମଧ୍ୟ ସେ ପବନ ସେଇ ତୃଣଟିକୁ ଉଡ଼େଇ ପାରିଲେ ନାହିଁ, ଏବଂ ସେ ମଧ୍ୟ ଲଜ୍ଜିତ ହୋଇଛନ୍ତି। ସେତେବେଳେ ସେଇ ଯେଉଁ ନବଗୁଞ୍ଜର ବିଶିଷ୍ଟ ଶରୀର ସେ ତାଙ୍କ ନିଜ ଶରୀର ସେଠି ପ୍ରତିଭା, ଏବଂ ଦେବତାମାନେ ନିଜ ନିଜର ସମସ୍ତେ ଯାଇକି କ୍ଷମା ପ୍ରାର୍ଥନା କଲେ ଯେ ଆମେ ଆମର ନିଜର ଶକ୍ତି ସାମର୍ଥ୍ୟ ପ୍ରଦର୍ଶନ କରିକି ଆମେ ଭାବୁଥିଲୁ ଯେ ଆମେ ପ୍ରକୃତରେ ବଳଶାଳୀ, ଆମେ ପ୍ରକୃତରେ ଶକ୍ତିଶାଳୀ, ପ୍ରକୃତରେ ଆପଣଙ୍କ ଶକ୍ତି ଦ୍ୱାରା ହିଁ ଆମେ ଶକ୍ତିମାନ, ଆପଣ ଯଦି ଶକ୍ତି ଆମଠାରୁ ହରଣ କରିନେବେ ଆମର କୌଣସି, ଆମେ କିଛି ଗୋଟେ ତୃଣଟିକୁ ମଧ୍ୟ ଆମେ ହଲେଇ ପାରିବୁନି, ସେତେବେଳେ ସେମାନେ ସମସ୍ତ ପ୍ରକାଶ କଲେ। ତେଣୁ ପ୍ରକୃତ ପକ୍ଷେ ଭଗବାନ ପରମାତ୍ମା ରୂପରେ ଆମର ଶରୀର ମଧ୍ୟରେ ଅଛନ୍ତି, ଯେଉଁଥିପାଇଁ ଆମେମାନେ ସମସ୍ତେ ସାମର୍ଥ୍ୟ ପ୍ରକାଶ କରୁଛୁ ଯେ ମୁଁ ହେଉଛି ବଳଶାଳୀ, ମୁଁ ଧନଶାଳୀ, ମୋର ବହୁତ ପ୍ରତିପତ୍ତି ରହିଛି, ଏସବୁ ହେଉଛି ଭଗବାନଙ୍କ ଦ୍ୱାରା ଦିଆଯାଇଥିବା ଶକ୍ତି, ତା ବଳରେ ଆମେମାନେ ବଢ଼ିଆ, କିନ୍ତୁ ନିଜକୁ ଆମେମାନେ ସବୁଠାରୁ ବଳଶାଳୀ କରି ଧନଶାଳୀ କରି କରୁଛୁ। ଯଦି ପରମାତ୍ମା ଭଗବାନ ସେ ଯଦି ଆମର ଶକ୍ତିକୁ ହରଣ କରୁନାହାନ୍ତି, ଯାହା ସଂକର୍ଷଣ ବଳରାମଙ୍କର ଶକ୍ତି ଦ୍ୱାରା ଆମେ ଶକ୍ତିଶାଳୀ, ସେ ସଂକର୍ଷଣ ବଳରାମ ଯଦି ଆମଠାରୁ ଶକ୍ତି ହରଣ କରିନେବେ ତାହେଲେ ଆମେ ଗୋଟିଏ ଋଣକୁ ମଧ୍ୟ ଆମେ ଉଠାଇ ପାରିବା ନାହିଁ, ପ୍ରକୃତ ପକ୍ଷେ ସେ ସମସ୍ତ ବଳ ଭଗବାନଙ୍କ ଦ୍ୱାରା ପ୍ରଦତ୍ତ ହେଉଛି। ସେଇ କଥା ହିଁ ଏଥର କୁହାଯାଉଛି ଯେ ଦେବତାମାନଙ୍କର ଯେଉଁ ଭୟ ଦ୍ୱାରା ଭୟଭୀତ ହେଇଥିଲେ ଦେବତାମାନେ, ଯିଏ ତାଙ୍କର ସବୁକିଛିକୁ ହିରଣ୍ୟକଶିପୁ ହରଣ କରିନେଇଥିଲା, ତେଣୁ ସେ ହିରଣ୍ୟକଶିପୁକୁ ବିନାଶ କରିବା ପାଇଁ ନୃସିଂହ ରୂପ ଆବିର୍ଭୂତ ହେଲେ ନୃସିଂହଦେବ, ଯିଏକି ହିରଣ୍ୟକଶିପୁକୁ ତା'ର ଯେଉଁ ବର ମାଗିଥିଲା ବ୍ରହ୍ମାଙ୍କ ଠାରୁ, ସେ ସବୁ ସର୍ତ୍ତକୁ ରକ୍ଷା କରିକି ସେ ହିରଣ୍ୟକଶିପୁକୁ ଏପ୍ରକାର ଭାବରେ ବିଧାରଣ କଲେ ଯେ ବ୍ରହ୍ମାଙ୍କର ସମସ୍ତ ସର୍ତ୍ତ ରକ୍ଷା ହୋଇପାରିବ, ଏବଂ ବିଶେଷ କରି ଭକ୍ତ ପ୍ରହ୍ଲାଦଙ୍କୁ ଯେଉଁ ନିର୍ଯାତନା ଦିଆଯାଇଥିଲା ସେ ଭକ୍ତ ମଧ୍ୟ ସୁରକ୍ଷିତ ହେଲେ। ତେଣୁ ପ୍ରହ୍ଲାଦଙ୍କୁ ଯେଉଁ ନିର୍ଯାତନା ଦିଆଯାଇଥିଲା ସେଥିପାଇଁ ଭଗବାନଙ୍କର ଏଇ ଯେଉଁ ଉଗ୍ର ରୂପ ଧାରଣ ହୋଇଥିଲା, ଭଗବାନଙ୍କର ଏତେ ଉଗ୍ର ରୂପ ଧାରଣ କରିବାର ବୈଶିଷ୍ଟ୍ୟ ହେଉଛି ଭକ୍ତମାନଙ୍କୁ ଅତି ଭକ୍ତଙ୍କୁ ଅତି ଅଧିକ ନିର୍ଯାତନା ଦେଇଥିବା ହେତୁ ସେ ହିରଣ୍ୟକଶିପୁ ପାଇଁ ଏହି ପ୍ରକାର ଭୟଙ୍କର ରୂପ ଧାରଣ କରିବେ, ସେ ବିରାଟ କରାଳ ରୂପପତି ତାକୁ ଏହି ପ୍ରକାର ରୂପ ଧାରଣ କରିକି ସେ ପ୍ରହ୍ଲାଦମାନଙ୍କୁ ସୁରକ୍ଷା ପ୍ରଦାନ କରିଥିଲେ। ତେଣୁ ଏହିଭଳି ଭାବରେ ଏଠାରେ ପ୍ରହ୍ଲାଦଙ୍କୁ ସେ ସୁରକ୍ଷା ପ୍ରଦାନ କରିଥିଲେ। ତେଣୁ ପ୍ରଭୁପାଦଜୀ ମହାରାଜ ସେଇ କଥା କହିଛନ୍ତି ଯେ ପ୍ରକୃତ ପକ୍ଷେ ହିରଣ୍ୟ ଶବ୍ଦର ଅର୍ଥ ହେଉଛି, ହିରଣ୍ୟକଶିପୁ ଶବ୍ଦର ଅର୍ଥ ଦୁଇଟା ଅର୍ଥ, ଗୋଟେ ହେଉଛି କମଳ ଶଯ୍ୟା, ଆଉ ଗୋଟେ ହେଉଛି ସୁନା। ତେଣୁ ଉପଭୋଗ ପ୍ରଭୃତି, ଉପଭୋଗର ପ୍ରବୃତ୍ତିର ପ୍ରତୀକ ହେଉଛି ହିରଣ୍ୟକଶିପୁ, ଉପଭୋଗ କରିବାର ପ୍ରତୀକ ରୂପରେ ହିରଣ୍ୟକଶିପୁ ଆସିଥିଲା, ତେଣୁ ସବୁକିଛି ବସ୍ତୁକୁ ସେ ଉପଭୋଗ କରିବା ପାଇଁ ଚାହୁଁଥିଲା, ଯାହା ତା'ର ସମର୍ଥନ ଦେଖିଲା ସେ ସବୁକିଛି ଉପଭୋଗ କରିବା ପାଇଁ ଚାହୁଁଥିଲା। ତେଣୁ ଉପଭୋଗର ପ୍ରବୃତ୍ତି ତାକୁ ନିବୃତ୍ତି ମାର୍ଗକୁ ଆଣିବା ପାଇଁ ଏହି ହିରଣ୍ୟକଶିପୁକୁ ବିଧାରଣ କରିଥିଲେ ନୃସିଂହଦେବ, ଏବଂ ସମସ୍ତଙ୍କୁ ଶିକ୍ଷା ପ୍ରଦାନ କରିଛନ୍ତି ଯେଉଁଭଳି ଭାବରେ ଆମେ ଉପଭୋଗ ପାଇଁ ପ୍ରବୃତ୍ତ ହେଉଛୁ, ତେଣୁ ସେ ଉପଭୋଗ ମାର୍ଗକୁ ଆମକୁ ବଦଳାଇବା ପାଇଁ ପଡ଼ିବ। ତେଣୁ ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି ଏ ଜଗତରେ, ଗୋଟେ ହେଉଛି ପ୍ରବୃତ୍ତି ମାର୍ଗ ଏବଂ ଗୋଟେ ମାର୍ଗ ହେଉଛି ନିବୃତ୍ତି ମାର୍ଗ। ତେଣୁ ପ୍ରବୃତ୍ତି ମାର୍ଗରେ କିଛିଟା ଆମର ଉନ୍ନତି ହେଉଛି, ଆମ ସାଂସାରିକ ଜୀବନରେ ଆମେ ଦେଖୁଛେ ପ୍ରବୃତ୍ତି ମାର୍ଗରେ କିଛି କିଛିଟା ଉନ୍ନତି ହେଉଛି, କିନ୍ତୁ ଉନ୍ନତିଟା ହେଉଛି ସେ ଉନ୍ନତିଟା ପ୍ରକୃତ ଉନ୍ନତି ଆମର ନୁହଁ। ଯେମିତି ଆମର ଆମେ ଚଳାଚଳ ପାଇଁ ବର୍ତ୍ତମାନ ଯାନବାହନ ସବୁ ବର୍ତ୍ତମାନ ବହୁତ ସୁନ୍ଦର ଯାନବାହନ ବାହାରିଲାଣି, ଯେଉଁଥିରେ ଅତି ଅଳ୍ପ ସମୟ ମଧ୍ୟରେ ଆମେ କେତେ ଦୂର ଦୂର ସ୍ଥାନକୁ ମଧ୍ୟ ଆମେ ଯାଇପାରୁଛେ। ଏବଂ ବୈଜ୍ଞାନିକମାନେ ବିଭିନ୍ନ ବସ୍ତୁର ସବୁ ଆବିଷ୍କାର କରୁଛନ୍ତି, ବର୍ତ୍ତମାନ ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଯନ୍ତ୍ର ସବୁ ବାହାରିଲାଣି, ଯେଉଁଥିପାଇଁ ଆମର ସବୁ ସାରା ବିଶ୍ୱର ସମ୍ବାଦ ମଧ୍ୟ ଆମେ ଦେଖିପାରୁଛେ, ଶୁଣିପାରୁଛେ, କହିପାରୁଛେ, ଲୋକଙ୍କ ସହିତ ମଧ୍ୟ ଦେଖିପାରୁଛେ। ଏଇ ଯେଉଁ ମୋବାଇଲରେ ବର୍ତ୍ତମାନ ଅନ୍ୟର କେତେ ଦୂର ଦୂରାନ୍ତ ଲୋକ ମଧ୍ୟ ଫଟା ହୋଇପାରୁଛେ। ଏହି ପ୍ରକାର ବହୁ ବସ୍ତୁ ବାହାରିଲାଣି, ଏସବୁ ପ୍ରଭୃତି ମାର୍ଗୀୟ ବ୍ୟକ୍ତିମାନଙ୍କ ପାଇଁ ଏସବୁ ଉପଭୋଗର ମାଧ୍ୟମ। କିନ୍ତୁ ସେଗୁଡ଼ିକର ଯାହା କୁହାଯାଏ ତା'ର ପରିଣାମ କ'ଣ? ତା'ର ପରିଣାମ ହେଉଛି ଆମେମାନେ ସମସ୍ତେ ଆମେ ଧ୍ୱଂସ ପଥକୁ ଯାଉଛୁ, ଆମେ ଧ୍ୱଂସ ପଥର ଯାତ୍ରୀ। ପ୍ରବୃତ୍ତି ତା ମାର୍ଗ ହେଉଛି ନିଶ୍ଚିତ ଭାବରେ ଆମକୁ ଧ୍ୱଂସ ମାର୍ଗକୁ ନେବ। ଏ ସମ୍ପର୍କରେ ନବମ ସ୍କନ୍ଦ ଭାଗବତରେ କୁହାଯାଇଛି, ଯଜାତି ଚରିତ୍ରରେ, ଯେ ନଜାତୁ କାମ କାମାନ ଉପଭୋଗେନ ସମ୍ୟତେ ହବିଷା କୃତ୍ମ ବତ୍ମେଭ୍ୟ ଭୂୟ ହେବା ଭି ପ୍ରଭାବ। ଯେ ଯେଉଁ ଆମର କାମନା ଭୌତିକ ଉପଭୋଗ ଯାତ୍ରା ଯେଉଁ କାମନା ଆମର ଯେଉଁ ଶରୀରର ଯେଉଁ କାମନାକୁ ଯଦି ଆମେ ଚରିତାର୍ଥ କରିବା ପାଇଁ ଚେଷ୍ଟା କରିବା ବା ଶରୀର କାମନାକୁ ବଳବତ୍ତର ଆମେ ଯଦି ଅଧିକ କରିବା, ସେ କାମନା ଆହୁରି ଅଧିକ ଅଧିକ କାମନାକୁ ଆମେ ଯଦି ଶାନ୍ତ କରିବା ପାଇଁ ଚେଷ୍ଟା କରିବା, ସେ କାମନାଟା ଆହୁରି ଅଧିକରୁ ଅଧିକ ପ୍ରଜ୍ୱଳିତ ହେବ, ସେ କାମନା କେବଳ ଶାନ୍ତି ହେବ ନାହିଁ। ଏହି ବିଷୟ ଭୋଗର ଯେଉଁ କାମନା ତାହାକୁ ଆମେ କୌଣସି ପ୍ରକାର ଆମେ ଶାନ୍ତ କରିପାରିବା ନାହିଁ। ଯେମିତି ଅଗ୍ନିରେ ଋତାହୁତି ଦେଲେ ଅଗ୍ନିଟା ଅଧିକରୁ ଅଧିକ ପ୍ରଜ୍ୱଳିତ ହୁଏ, ସେହିଭଳି ଭାବରେ ଭୌତିକ କାମନାକୁ ଆମେ ଶାନ୍ତ କରିପାରିବା ନାହିଁ। ନ ଯାତୁ କାମ କାମାନ ଉପଭୋଗେନ ସାମ୍ୟତ ହବିଷା ଗ୍ରୀଷ୍ମବତ୍ ମଧ୍ୟ ଏ ଆହୁରି ଅଧିକରୁ ଅଧିକ ପ୍ରଜ୍ୱଳିତ ହେବ। ତାର ପରବର୍ତ୍ତୀ ସମୟରେ କହୁଛନ୍ତି, ଯତ୍ ପୃଥିବ୍ୟାଂ ବିହିଜବଂ ହିରଣ୍ୟ ପଶବ ସ୍ତ୍ରୀୟ ନ ଦୁଇହନ୍ତି କାମ ପୁଂସ କାମ ମତସ୍ୟତେ। ଜଣେ ଉପଭୋଗ ମାର୍ଗୀ ବ୍ୟକ୍ତି ସମ୍ମୁଖରେ ଯଦି ପୃଥିବୀର ସମସ୍ତ ଉପଭୋଗ ସାମଗ୍ରୀ ଯଦି ଠୁଳ କରିଦିଆଯାଏ, ତେବେ କେବେ ହେଲେ ସେ ମଧ୍ୟ ଶାନ୍ତ ହେବ ନାହିଁ। ତାହା ସେ ଆହୁରି ଅଧିକରୁ ଅଧିକ ଯେତେ ସେ ଚାହୁଁ ଦିଆହେଉଛୁ ତାକୁ ଯେତେ ଚାହୁଁ ଦିଆହେଉଛୁ ତାକୁ ସେ ଆହୁରି ଅଧିକରୁ ଅଧିକ ଚାହୁଁଛି। ଆମର ଗୁରୁଦେବ ଏହି ସମ୍ପର୍କରେ ଗୋଟେ ଛୋଟିଆ ଉଦାହରଣ ଦିଅନ୍ତି, ଯେ ରାସ୍ତାରେ ଯଦି ଗୋଟେ ଚାଉଳ ବସ୍ତାଟିଏ ବିଞ୍ଚି ଦିଆଯାଏ, ସେତେବେଳେ କ'ଣ ହେବ ନା, ସାଧାରଣତଃ ପଶୁପକ୍ଷୀମାନଙ୍କୁ ଆମେ ଦେଖିବା, ସେମାନେ ତାଙ୍କର ଯେତିକି ଆବଶ୍ୟକତା ସେମାନେ ଆସି ନେଇଯିବେ। ତା ଚଞ୍ଚୁଟିଏ ଛୋଟିଆ ପକ୍ଷୀଟିଏ ସେ ନିଜେ ସବୁ ଖାଇଗଲେ, ସେ କୁଆଟେ ବସିଲେ ସେଠି କାହା କାହା କରି ଅନ୍ୟ ତାର ସାଙ୍ଗ ଭାଇମାନଙ୍କୁ ଡାକିବ, ସେ ଡାକିବ, ସମସ୍ତେ ଆସିବେ, ବସିକି ସେମାନେ ଖାଇବେ, ସେ ନିଜେ ସବୁ ଖାଇବନି ବା ନିଜେ ସବୁ ନେବ ନାହିଁ, ତାର ଅନ୍ୟ ପଡ଼ୋଶୀମାନଙ୍କୁ ବି ଡାକିବ। ସେଭଳି ଭାବରେ ପଶୁଟିଏ ମଧ୍ୟ ତାର ଅନ୍ୟ ଭାଇମାନେ ସବୁ ଆସିବେ, ସେମାନଙ୍କୁ ଖାଇବେ। କିନ୍ତୁ ଯେତେବେଳେ ମଣିଷ ଗୋଟେ ଯଦି ଚାଲିଯିବ ଯଦି, ସିଏ ଚିନ୍ତା କରିବେ ଯେ ଆଉ କିଏ ନ ଆସୁନି, ଏବଂ ତାର ସମସ୍ତ ଶକ୍ତି ଖଟେଇକି ସେ ଯେତେ ଚାଉଳ ସବୁ ପଡ଼ିଛି ତାକୁ ସବୁ ନେବା ପାଇଁ ଚେଷ୍ଟା କରିବେ, ନେଇପାରୁନଥିବ କିନ୍ତୁ ସବୁ ଏଇ ହେଉଛି ପ୍ରବୃତ୍ତି, ଏଇ ହେଉଛି ପ୍ରବୃତ୍ତି। ତେଣୁ ପ୍ରବୃତ୍ତି ମାର୍ଗର ନିଶ୍ଚିତ ଭାବରେ ରହିଛି ପରିଣାମ ହେଉଛି ନିଶ୍ଚିତ ଭାବରେ ଆମକୁ ଉପଥକୁ ନେଇପାରିବ ନେଇଯିବ। ସେଥିପାଇଁ ପ୍ରବୃତ୍ତି ମାର୍ଗର ନିବୃତ୍ତି ମାର୍ଗକୁ ଆଣିବା ପାଇଁ ଶାସ୍ତ୍ରରେ ଉପଦେଶ ଦିଆଯାଇଛି, ଯେଉଁଟା ପଶୁପକ୍ଷୀମାନଙ୍କ ପାଇଁ ନୁହେଁ, ମନୁଷ୍ୟମାନଙ୍କ ପାଇଁ କୁହାଯାଏ। ଶାସ୍ତ୍ରରେ ବିଧାନ କୁହାଯାଇଛି ମନୁଷ୍ୟମାନଙ୍କ ପାଇଁ, ତେଣୁ ଶାସ୍ତ୍ରର ନିର୍ଦ୍ଦେଶକୁ ମନୁଷ୍ୟମାନଙ୍କ ପାଇଁ ପାଳନ କରିବା ପାଇଁ କୁହାଯାଇଛି। ପ୍ରବୃତ୍ତି ରେଷା ଭୂତାନାଂ ନିବୃତ୍ତିସ୍ତୁ ମହାଫଳା, ଯେଉଁ ଜୀବର ପ୍ରବୃତ୍ତି ଅଛି ତାହାକୁ ଆମକୁ ନିବୃତ୍ତି ମାର୍ଗକୁ ଆଣିବା ପାଇଁ ପଡ଼ିବ। ତେଣୁ ଆଶା ବା କାମନାକୁ ଆମେ ଚରିତାର୍ଥ କରିବା ପାଇଁ ଚାହିଁବା, ଯଦି ସେ ଆଶା କାମନା କେବେ ଚରିତାର୍ଥ ହେଇପାରିବ ନାହିଁ, ହଁ ବରଂ ଆହୁରି ଅଧିକରୁ ଅଧିକ ସେ ଆଶା କାମନା ଆମକୁ ଧ୍ୱଂସ କରିବ ବା ଆମକୁ ଆହୁରି ପ୍ରଜ୍ୱଳିତ କରିବ। ସେଥିପାଇଁ ଭାଗବତରେ ପ୍ରସଙ୍ଗରେ କୁହାଯାଇଛି, ଆଶା ହିଁ ପରମ ଦୁଃଖ, ଆଶାଟା ଆମକୁ ଦୁଃଖ ପ୍ରଦାନ କରେ। ଯାଇ ବୁଦ୍ଧଦେବ କହିଥିଲେ, ଆଶା ବା କାମନା ଦୁଃଖର କାରଣ, କାମନାର ବିନାଶରେ ଦୁଃଖର ବିନାଶ। ସେଭଳି ଭାବରେ ଆଶା ହିଁ ଭାଗବତ କହିଲେ, ଆଶା ହିଁ ପରମ ଦୁଃଖ, ନୈରାଶ୍ୟମ ପରମ ସୁଖ। ହିରଣ୍ୟକଶିପୁର କ'ଣ ନଥିଲା? ତ୍ରିପୁର ବିଜୟ ବୋଲି ସେ କହୁଥିଲା, ସବୁକିଛି ଐଶ୍ୱର୍ଯ୍ୟ ତା ପାଖରେ ଥିଲା, କିନ୍ତୁ କେବେ ସେ ଶାନ୍ତିରେ ରହିପାରୁନଥିଲା। କାହିଁକି ନା ପ୍ରହ୍ଲାଦ ଭଳି ଭକ୍ତଙ୍କୁ ସେ ନିର୍ଯାତନା ଦେଉଥିଲା, ଯେ ଭଗବାନଙ୍କ ଭକ୍ତ ସେ ନିର୍ଯାତନା ଦେଉଥିଲା ଏବଂ ସବୁବେଳେ ଶଙ୍କିତ ଚିତ୍ତରେ ଥିଲା। ପ୍ରହ୍ଲାଦ ତାକୁ ସବୁବେଳେ ଧମକ ଦେଉଥିଲା, ଚ୍ୟାଲେଞ୍ଜ କରୁଥିଲା, ଯେ ତୁମେ କାହିଁକି ଏ ପ୍ରକାର ଭାବରେ ନିଜକୁ ତ୍ରିପୁର ବିଜୟ ବୋଲି କହୁଛ, ନିଜକୁ ଏତେ ଶକ୍ତିଶାଳୀ ବୋଲି କାହିଁକି କହୁଛ? ତୁମେ ପ୍ରକୃତ ଯିଏ ଶକ୍ତିଶାଳୀ, ଯିଏ ପ୍ରକୃତ ଭଗବାନ, ଯିଏ ପ୍ରକୃତ ତ୍ରିପୁର ବିଜୟ, ତାଙ୍କଠାରେ ଶରଣ ବସ। ଏ ପ୍ରକାର ଭାବରେ ପ୍ରଭୁପାଦଙ୍କ ପ୍ରହ୍ଲାଦଙ୍କର ଶିକ୍ଷାକୁ ସବୁବେଳେ ଅନ୍ୟ ଦୃଷ୍ଟିରେ ଦେଖିଥିବା, ସେ ସବୁବେଳେ ଶଙ୍କିତ ଚିତ୍ତରେ ଥିଲା ଏବଂ ଭୟଭୀତ ହେଉଥିଲା, କାରଣ ଯେତେ ପ୍ରକାର ଚେଷ୍ଟା କରୁଥିଲା ସେ ପ୍ରହ୍ଲାଦକୁ ମାରିବା ପାଇଁ, କୌଣସିଥିରେ ପ୍ରହ୍ଲାଦ ମୃତ୍ୟୁବରଣ କରୁନଥିଲେ, କାରଣ ସବୁବେଳେ ଭୟଭୀତ ସ୍ଥିତିରେ ଥିଲା। ଯଦିଓ ସେ ନିଜକୁ ଦ୍ୱନ୍ଦ୍ୱ ପ୍ରକାଶ କରୁଥିଲା, ମୁଁ ହେଉଛି ବଳଶାଳୀ, ମୁଁ ତ୍ରିପୁର ବିଜୟ, କିନ୍ତୁ ସବୁବେଳେ ମଧ୍ୟ ତା ମନ ଭିତରେ ଭୟ ରହୁଥିଲା। ଏହି କରିବା କଥା, କାରଣ ପ୍ରକୃତ ପକ୍ଷେ ଆମେ କହୁଥିଲେ ଯେ ପ୍ରବୃତ୍ତି ମାର୍ଗକୁ ଆମକୁ ନିବୃତ୍ତି ମାର୍ଗକୁ ଆଣିବା ପାଇଁ ପଡ଼ିବ। ଯେଉଁ ଭାଗବତ କହିଛି ଆଶା ହିଁ ପରମ ଦୁଃଖ ନୈରାଶ୍ୟମ ପରମ ସୁଖ, ଆମେ ତ ନିରାଶ ହେଇଯିବା କିନ୍ତୁ ପ୍ରକୃତରେ ଆମ ଦ୍ୱାରା କିଛି ହେଇପାରିଲାନି। ଯାହା ଭଗବାନ ଚାହିଁବେ ତା ହିଁ ହେବ, ଆମେ ଇଚ୍ଛା କରିକି ଆମେ ଚିନ୍ତା କରି କୌଣସି କାମ କରିପାରିବା ନାହିଁ। ଯାହା ଗୀତାରେ କହିଲେ ଦୈବ ଏବତ୍ର ପଞ୍ଚମ ଅପାଦାନ ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ ବିଧା ବିବିଧାନଂଚ ପୃଥକ ଚେଷ୍ଟା ଦୈବ ଏବତ୍ର ପଞ୍ଚମ। ଦୈବ ଯଦି ନ ଚାହିଁବେ, ଭଗବାନ ଯଦି ଅନୁମୋଦନ ନ କରିବେ, ତାହେଲେ ସବୁ ପ୍ରକାର ଚେଷ୍ଟା କରାଯାଇକି କାର୍ଯ୍ୟ କରିବା ପାଇଁ ସବୁ ବସ୍ତୁ ଥାଇକି ମଧ୍ୟ ଆମର କାର୍ଯ୍ୟ ସକ୍ସେସଫୁଲ ହେଇପାରିବ ନାହିଁ। ଆମେ କାର୍ଯ୍ୟରେ ଆମେ କୃତକାର୍ଯ୍ୟ ହେଇପାରିବା ନାହିଁ ଯଦି ଭଗବାନଙ୍କର ଅନୁମୋଦନ ନ ରହିବ। ତେଣୁ ଦୈବ ଗୋଟିଏ ବସ୍ତୁକୁ ଆମକୁ ଗ୍ରହଣ କରିବା ପାଇଁ ପଡ଼ିବ। ତେଣୁ ଦୈବକୁ ଗ୍ରହଣ ଯଦି ନ କରିବା, ତାହେଲେ ସବୁ ପ୍ରକାର ଚେଷ୍ଟା କରିକି ମଧ୍ୟ ଆମେ ଫେଲୁଅ ହେଇଯିବୁ। ହଁ, ଏ ସମ୍ପର୍କରେ କୁହାଯାଏ ହରାବ ଭକ୍ତସ୍ୟ କୃତ ମହତ ଗୁଣା ମନରଥେ ନାଶତି ଭାବତ ବହି। ହଁ, ହରାବ ଭକ୍ତସ୍ୟ କୃତ ମହତ ଗୁଣା ମନରଥ ନାଶତି ଭାବତ ମନରଥ ନାଶତି ଭାବତ ବହି। ତା ପୂର୍ବ ଯଶ୍ୟାସ୍ତି ଭକ୍ତି ଭଗବତୀ ଅକିଞ୍ଚନା ସବୈ ଗୁଣସ୍ତତ୍ର ସମାସ ଶିଶୁ। ହରାବ ଭକ୍ତସ୍ୟ କୃତ ମହତ ଗୁଣା ମନରଥେ ନାଶତି ଭାବତ ବହି। ଯଶ୍ୟନ୍ତି ଭକ୍ତି, ଯାହାଙ୍କ ନିକଟରେ ଭକ୍ତି ଅଛି, ଯିଏ ଭଗବାନଙ୍କର ଭକ୍ତ, ତା ନିକଟରେ ସମସ୍ତ ଦିବ୍ୟ ଗୁଣ ଗୁଡ଼ିକ ପରିପୂର୍ଣ୍ଣ ଭାବରେ ଅଛି। ଏପରିକି ସିଏ ଭୌତିକ ଦୃଷ୍ଟିରୁ ସୌନ୍ଦର୍ଯ୍ୟ ନ ହେଇପାରେ, ତା ସୁନ୍ଦର ଦେଖିବା ପାଇଁ ସୁନ୍ଦର ନ ଥାଇପାରେ, ବା ଧନଶାଳୀ ସେ ଭୌତିକ ଦୃଷ୍ଟିରୁ ନ ହେଇପାରେ, ବା ସେ ଜ୍ଞାନବାନ ନ ହେଇପାରେ, ଏସବୁ କିଛି ନ ହେଇପାରେ। କିନ୍ତୁ ଯଦି ଭଗବାନଙ୍କର ଭକ୍ତ ସିଏ, ତା ନିକଟରେ ଦିବ୍ୟ ଗୁଣ ଗୁଡ଼ିକ ରହିଛି। କିନ୍ତୁ ଯିଏ ଭଗବାନଙ୍କର ଭକ୍ତ ନୁହେଁ, ହରାବ ଭକ୍ତସ୍ୟ କୃତ ମହତ ଗୁଣ, ଭୌତିକ ଗୁଣ ଗୁଡ଼ିକ ଜଣେ ଲୋକଟାରେ ପରିପୂର୍ଣ୍ଣ ହେଇଯାଉଛି, କିନ୍ତୁ ସେ ଭକ୍ତ ନୁହେଁ, ମାଇନସ୍ ଡିଭୋସନ୍, ତାହେଲେ ସେଗୁଡ଼ାକ ହେଉଛି ମୂଲ୍ୟହୀନ। ଯେମିତି ସୁନକୁ ଆମେ ଯଦି ଯୋଗ କରି ଚାଲିବା, ସୁନକୁ ସୁନକୁ ଯଦି ଆମେ ଯୋଗ କରିବା, କ'ଣ ହବ? ତାର ଫଳ ହିଁ ସେଇ ସୁନ ହବ। ସୁନକୁ ସୁନକୁ ଯଦି ଆମେ ଗୁଣି ଚାଲିବା, ତାର ଫଳ ହିଁ କେବଳ ସେଇ ସୁନ ହବ। ସୁନକୁ ସୁନ ଯଦି ଆମେ ହରି ଚାଲିବା, ତାର ଫଳ ହିଁ ସୁନ ହିଁ। ତେଣୁ ଭକ୍ତି ମାଇନସ୍, ଭକ୍ତି ବିୟୋଗ, ଆଉ ଯାହା କିଛି ଯେତେ ଭଲ ଗୁଣ ରହିଲେ ମଧ୍ୟ ବି ଏହାର କିଛି ମୂଲ୍ୟ ନାହିଁ। ସତ୍ୟ ଧର୍ମ ଦୟା ପ୍ରେତ ବିଦ୍ୟା ବା ତପସାନ୍ୱିତା ମଦ ଭକ୍ତ ପ୍ରେତନାତ୍ମାନ ନଚ ସମ୍ୟ। ଜଣେ ଲୋକ ସତ କଥା କହୁଛି, ସେଇଟା ଭଲ ଗୁଣ, କିଛି ଅସୁବିଧା ନାହିଁ। ଗାନ୍ଧୀଜୀ ସତ କହୁଥିଲେ, ଗାନ୍ଧୀଜୀ ସତ୍ୟ ସର୍ବଦା ହିଁ ସତ୍ୟ କହୁଥିଲେ। ହଁ, ସତ୍ୟ ଧର୍ମ ଦୟା ପ୍ରେତ, ଧର୍ମ କାର୍ଯ୍ୟ କରିବା, ଦୟା ପ୍ରଦର୍ଶନ କରିବା, ଏଗୁଡ଼ା ଆମେ ପୁଣ୍ୟ କର୍ମ ଭିତରେ ଯାଉଛୁ। ଦୟା ପ୍ରଦର୍ଶନ, ସତ୍ୟ କଥା କହିବା, ଧର୍ମ କାର୍ଯ୍ୟ କରିବା, ତପସ୍ୟା କରିବା, ଏସବୁ ଗୁଡ଼ିକ ଭଲ କ'ଣ? କିନ୍ତୁ ମଦ ଭକ୍ତ ବେତନାତ୍ମନ, ଯଦି ମୋର ସେ ଭକ୍ତ ନୁହେଁ, ଏଗୁଡ଼ିକ ହେଉଛି ସବୁଗୁଡ଼ାକ ନିରର୍ଥକ, ଏଗୁଡ଼ା ହେଉଛି କିଛି ଲାଭ ନାହିଁ। ଏ ପ୍ରସଙ୍ଗ ଚୈତନ୍ୟ ଚକ୍ରାମୃତରେ ମଧ୍ୟ କୁହାଯାଇଛି, ଜଣେ ପୟପାନକାରୀ ବ୍ରହ୍ମଚାରୀ ଆସିକି ମହାପ୍ରଭୁଙ୍କର ନୃତ୍ୟ ଦେଖିବା ପାଇଁ ମହିଳା ଶ୍ରୀବାସ ପଣ୍ଡିତ ଯେ ତା ମନ ଭିତରେ ମୁଁ ପୟପାନ କରୁଛି, କ୍ଷୀରପାନ କରୁଛି ବା ଜଳପାନ କରୁଛି, ମୁଁ ଅନ୍ୟ ଇତ୍ୟାଦି ଖାଉନାହିଁ, ନିଜ ନିଜ ଗର୍ବଧର୍ମ ରହିଛି, ତେଣୁ ମହାପ୍ରଭୁଙ୍କ ସଂକୀର୍ତ୍ତନକୁ ଦେଖିବା ପାଇଁ ତାର ମନ ଭିତରେ ଇଚ୍ଛା ଅଛି। ତେଣୁ ଯେଉଁମାନେ ପାର୍ଷଦମାନେ କହିଲେ ଯେ ଆପଣ ରୁଚି ରୁହନ୍ତୁ, ଆପଣ ରହିଲେ ସମ୍ମୁଖରେ ରହିଲେ ମହାପ୍ରଭୁ ନୃତ୍ୟ କରିବେ ନାହିଁ, ଆପଣ ରୁଚି ରୁହନ୍ତୁ, ଆପଣ ରୁଚି ରହିଥିବା ତ ଦେଖିବେ। ତେଣୁ ମହାପ୍ରଭୁ ଯେତେବେଳେ କୀର୍ତ୍ତନ କରିବାକୁ ଆସିଲେ ଏବଂ କୀର୍ତ୍ତନ କଲେ, ସେତେବେଳେ ଜାଣିପାରିଲେ ଅନ୍ତର୍ଜାମ ରୂପରେ ସେ ଜାଣିପାରିଲେ ଯେ ଜଣେ କେଉଁଠାରେ ରୁଚି ଅଛି, ସେଥିପାଇଁ କହିଲେ ଯିଏ ଅଛି ତାକୁ ଶୀଘ୍ର ବାହାର କର। ଏବଂ ଖାଲି କ'ଣ ପୟପାନ କଲେ କରିଲେ କି ମୋତେ ହଏ ଭକ୍ତି, ସେ କ'ଣ ପୟପାନ କଲେ ସେ କ'ଣ ମୋତେ ପାଇବେ? ପାଇଯିବ। ଏମାନେ କି ତପ କରିଛନ୍ତି ଯେ ଗୋପୀମାନେ, ମର୍କଟମାନେ ବା ଗଜେନ୍ଦ୍ରଙ୍କର କ'ଣ ତପଶକ୍ତି ଥିଲା, ସେମାନେ ପାଇଲେ ମୋର, ସେମାନେ କିଭଳି ଭାବରେ ମୋତେ ପାଇଲେ? ଗଜେନ୍ଦ୍ର ବାନର ଗୋପୀ କି ତପ କରିବେ, ସେମାନେ କି ତପ କରିଛନ୍ତି, କେମିତି କି ତପସ୍ୟା କରୁଛନ୍ତି, ତାଙ୍କର କ'ଣ ତପସ୍ୟା କରିବେ? କିନ୍ତୁ ସେମାନେ କାହିଁକି ପାଇଲେ ନା, ସେମାନଙ୍କ ମଧ୍ୟରେ ଭକ୍ତି ରହିଛି, ସେମାନଙ୍କ ମନ ଭିତରେ ଅନ୍ୟ କୌଣସି ମନୋଭାବ ନାହିଁ, ବା ତାଙ୍କ ଭିତରେ କୌଣସି ଗର୍ବ ଦମ୍ଭ ଇତ୍ୟାଦି ଏସବୁ ଜିନିଷ କିଛି ନାହିଁ। ସେମାନଙ୍କ ମନ ଭିତରେ କେବଳ ନିଶ୍ଚଳ ଭାବରେ ମୁଁ କହୁଛି ସେମାନଙ୍କ ରହିଛି, ଯେଉଁଥିପାଇଁ ସେମାନେ ମୋତେ ପାଇପାରିବେ। କିମ୍ବା ପୟମାନ କଲେ କ'ଣ ସେ ମୋତେ ପାଇଯିବେ? ଯାହା ଶୀଘ୍ର ତାକୁ ତାଙ୍କ ୟୁଜ୍ କରିବା କଥା। ତେଣୁ ଭକ୍ତି ବିରହିତ ଏଇ ସବୁ ଗୁଣ ଗୁଡ଼ିକ ଯଦିଓ ପୁଣ୍ୟକର୍ମ ବା ଧର୍ମ ଭିତରେ ଗଣାଯାଏ, କିନ୍ତୁ ଏଗୁଡ଼ିକ ଯେମିତି ଆମର ମହାଭାରତରେ କୁହାଯାଇଛି ଭୀଷ୍ମ ଭୀଷ୍ମ ପିତାମହ ଭୀଷ୍ମ, ଯାହାଙ୍କର ମହାଜନ୍ମ ବୋଲି ସେ କୁହାଯାଉଛି, ଭଗବାନଙ୍କର ସେ ଶୁଦ୍ଧ ଭକ୍ତ, ଏବଂ ଯାହାଙ୍କୁ ଦର୍ଶନ ଦେଇଥିଲେ ଭଗବାନ ଯେତେବେଳେ ଭୀଷ୍ମଙ୍କର ମୃତ୍ୟୁ ସମୟ ଆସିଥିଲା, ଧର ଭଗବାନ ନିଜେ ଆସିଥିଲେ ଏବଂ ଦର୍ଶନ ଦେଇଥିଲେ, କିନ୍ତୁ ତାଙ୍କର ମୃତ୍ୟୁଟା କି ପ୍ରକାର ଭାବରେ ହେଲା, ଏ ପ୍ରକାର ମୃତ୍ୟୁ ସେ କୌରବମାନଙ୍କର ପକ୍ଷଭୁକ୍ତ ହେଇଥିଲେ ଏବଂ ସତ୍ୟଟାକୁ ସଦାସର୍ବଦା ହିଁ ଉପରେ ଗୁରୁତ୍ୱ ଦେଉଥିଲେ, ଏବଂ ଯାହା ମୁଁ କହୁଛି ତାହା ଉପରେ ମୁଁ ଯାହା କହିଛି, ମୁଁ ଯାହା ପ୍ରତିଜ୍ଞା କରିଛି ମୁଁ ତାକୁ ରକ୍ଷା କରିବି। ତେଣୁ ଏହି ପ୍ରକାର ପ୍ରତିଜ୍ଞା ରକ୍ଷା କରିକି ମଧ୍ୟ ଅନ୍ୟାୟଟାକୁ ସେ ସମର୍ଥନ କଲେ, ଯାହାଫଳରେ ତାଙ୍କୁ ଏହି ପ୍ରକାର ଭାବରେ ମୃତ୍ୟୁ ଗ୍ରହଣ କରିବାକୁ ପଡ଼ିଲା। କିନ୍ତୁ ପାଣ୍ଡବଙ୍କ ପକ୍ଷରେ ଯଦି ସେ ଗ୍ରହଣ କରିଥାନ୍ତେ ତାହେଲେ ତାଙ୍କୁ ଏହି ପ୍ରକାର ଭାବରେ ତାଙ୍କୁ ଏହି ପ୍ରକାର ମୃତ୍ୟୁ ତାଙ୍କୁ ଗ୍ରହଣ କରିବାକୁ ପଡ଼ିନଥାନ୍ତା, ସରସ୍ୱତୀ ତାଙ୍କୁ କରିବାକୁ ପଡ଼ିନଥାନ୍ତା। କିନ୍ତୁ କୌରବମାନଙ୍କର ପକ୍ଷ ସମର୍ଥନ କରିବା ହେତୁ ସେ ସବୁ ପୁଣ୍ୟ କର୍ମର ଗୁଣର ଅଧିକାରୀ ହୋଇଥିଲେ ମଧ୍ୟ ହିଁ ତାଙ୍କୁ ଏହି ପ୍ରକାର ଭାବରେ ମୃତ୍ୟୁ ଗ୍ରହଣ କରିବା ପାଇଁ ପଡ଼ିଲା ଏବଂ ଅନ୍ୟ ପକ୍ଷ ସମର୍ଥନ କରିବା ପାଇଁ। ତେଣୁ ଏହିସବୁ ପୁଣ୍ୟକର୍ମ ଗୁଡ଼ିକ ନିରର୍ଥକ ଯଦି ଭକ୍ତି ବିରହିତ, ତେଣୁ ଏହିସବୁ କଥା କୁହାଯାଇଛି। ଆଶା ହିଁ ପରମ ଦୁଃଖ ନୈରାଶ୍ୟ ପରମ ସୁଖ, ନିରାଶ ଯେତେବେଳେ ଆମେ ହେଇଯିବା ଯେ ଆମେ କିଛି କରିପାରିବା ନାହିଁ, ଆମର କିଛି କର୍ତ୍ତୃତ୍ୱ ନାହିଁ, ଆମ ଦ୍ୱାରା କିଛି କର୍ତ୍ତୃତ୍ୱ ନାହିଁ, ଯାହା କରିବେ ଭଗବାନ ଏବଂ ତାଙ୍କ ଇଚ୍ଛାରେ ସବୁକିଛି ସମ୍ଭବ, ଏହି ପ୍ରକାର ଚିନ୍ତାଧାରା ମନୋଭାବ ଆସିଲେ ଭଗବାନ ସେତେବେଳେ ସମ୍ପୂର୍ଣ୍ଣ ଭାବରେ ସାହାଯ୍ୟ କରିବେ। ଯେମିତି ମହାଭାରତରେ ଆମେ ଦେଖିଛୁ ଦ୍ରୌପଦୀଙ୍କର କଥା, ଦ୍ରୌପଦୀ ଯେତେବେଳେ ସମସ୍ତଙ୍କ ପାଖକୁ ଆଶ୍ରୟ ମାଗିବା ପାଇଁ ଅନେଇଛି, ତେଣୁ ପତିମାନେ ମୋତେ ସାହାଯ୍ୟ କରିବେ, ମୋର ପିତା ହଉ ମୋତେ ସାହାଯ୍ୟ କରିବେ, ମୋ ଶ୍ୱଶୁର ମୋତେ ସାହାଯ୍ୟ କରିବେ, ଏମାନେ ସମସ୍ତେ ଅଛନ୍ତି ମୋତେ ସାହାଯ୍ୟ କରିବେ, କିନ୍ତୁ ସେ ସମସ୍ତଙ୍କର ସାହାଯ୍ୟ ପାଇପାରୁନାହାନ୍ତି ଏବଂ ସେତେବେଳେ ସମ୍ପୂର୍ଣ୍ଣ ଭାବରେ ଭଗବାନ ଉଠେଇଲେ, ସମ୍ପୂର୍ଣ୍ଣ ଭାବରେ ଶରଣାଗତ ହେଲେ ସେତେବେଳେ ଭଗବାନ ଦସ୍ତାର କଥା ଉଠେଇବେ। ସେ କଥା ହିଁ କୁହାଯାଏ, ନିରାଶ ଯେତେବେଳେ ହେଇଯିବ ସେତେବେଳେ ସୁଖ ହିଁ ଆସ୍ୱାଦନ ହେଇଯିବ। ସେତେବେଳେ ପିଙ୍ଗଳାଙ୍କର ଉଦାହରଣ ଦିଆଯାଇଛି ଭାଗବତରେ, ପିଙ୍ଗଳା ଜଣେ ବେଶିଆ ଥିଲା, ପିଙ୍ଗଳା ବେଶିଆ ଥିଲା, ସେ ଧନୀ ବ୍ୟକ୍ତିମାନଙ୍କୁ ନିଜର ଶରୀର ଦାନ କରିକି ସେ ତା କାଳ ଅତିପାତ କରୁଥିଲା। ଏଇଭଳି ଭାବରେ ସେ ଗୋଟେ ଦିନ ଅପେକ୍ଷା କରିଛି, ଧନୀ ପୁରୁଷ ତାଙ୍କୁ କଥା ଦେଇଛି ଯେ ମୁଁ ଆସିବି ରାତିରେ, ରାତିରେ ମୁଁ ଆସିବି ନିଶ୍ଚିତ ଭାବରେ। ତେଣୁ ସେ ଅପେକ୍ଷା କରିଛି, ଆଉ ଅପେକ୍ଷା କରିକି ପ୍ରଥମ ପ୍ରହର ଚାଲିଗଲା, ପ୍ରଥମ ପ୍ରହରରେ ମଧ୍ୟ ଏହି ଧନୀ ପୁରୁଷ ତା ପାଖକୁ ଆସିଲେ ନାହିଁ। ତେଣୁ ତାପରେ ଦ୍ୱିତୀୟ ପ୍ରହରକୁ ଅପେକ୍ଷା କଲା, ଦ୍ୱିତୀୟ ପ୍ରହର ଅପେକ୍ଷା କରିକି ମଧ୍ୟ ପୁଣି ଏହି ଧନୀ ପୁରୁଷ ଆସିଲେ ନାହିଁ, ପୁଣି ତୃତୀୟ ପ୍ରହର ଅପେକ୍ଷା କରୁଛି, ତୃତୀୟ ପ୍ରହର ମଧ୍ୟ ଆସିଲାନି, ଚତୁର୍ଥ ପ୍ରହର ଏହି ପ୍ରକାର ଅପେକ୍ଷା କରି ଚତୁର୍ଥ ପ୍ରହର ଶେଷ ହେଇଗଲା, ସକାଳ ହେଇଗଲା, ଏହି ଧନୀ ପୁରୁଷ ଆସିଲା। ତେଣୁ ଜାଣିଲା ଯେ କାହିଁକି ମୁଁ ଅପେକ୍ଷା କଲି, ଏ ଅପେକ୍ଷାରେ କିଛି ମୂଲ୍ୟ ନାହିଁ, ତେଣୁ ଯଦି ମୁଁ ପ୍ରକୃତ ପକ୍ଷେ ଭଗବାନ ମୁଁ ଚିନ୍ତା କରିଥାନ୍ତି ସେ ସମୟଟା, ତାହେଲେ ମୋ ମନ କେତେ ଆନନ୍ଦ କରିଥାନ୍ତି। ତେଣୁ ଏହିସବୁ ଆଶା ରଖିକି ମୋ ପ୍ରକୃତରେ ମୋ ଜୀବନଟାକୁ ମୁଁ ନଷ୍ଟ କରିଦେଉଛି, ସେଥିପାଇଁ ସେ ଭଗବାନଙ୍କ ପାଦ ପଦ୍ମରେ ନିଜର ମନ ନିବେଶ କଲା। ତେଣୁ ପିଙ୍ଗଳା ବେଶିଆକୁ ଗୁରୁ ରୂପରେ ବରଣ କରିଛନ୍ତି, କିଏ ନା ଅବଧୂତ ନାହିଁ, ଅବଧୂତ ତାଙ୍କର ଚବିଶ ଗୁରୁ ଭିତରେ ପିଙ୍ଗଳା ବେଶିଆକୁ ମଧ୍ୟ ସେ ଗୁରୁ ବରଣ କରିଛନ୍ତି। ତେଣୁ ଏହିଭଳି ଭାବରେ କୁହାଯାଇଛି ଯେ ପ୍ରକୃତ ପକ୍ଷେ ଯେତେବେଳେ ଭଗବାନ ପାଦ ପଦ୍ମରେ ଆମେମାନେ ସମ୍ପୂର୍ଣ୍ଣ ରୂପେ ଶରଣାଗତ ହେବା, ଆମର ନିଜର ସମ୍ପୂର୍ଣ୍ଣ କର୍ତ୍ତୃତ୍ୱକୁ ଆମେ ଧରି ଭଗବାନଙ୍କ ପାଦ ପଦ୍ମରେ ସମ୍ପୂର୍ଣ୍ଣ ଭାବରେ ଆତ୍ମନିର୍ଭରଶୀଳ ହେବା, ତାହେଲେ ଭଗବାନ ଆମକୁ ନିଶ୍ଚିତ ଭାବରେ କୃପା କରିବେ। ଯେତେବେଳେ ପର୍ଯ୍ୟନ୍ତ ଆମର ନିଜର ଯାହା କୁହାଯାଏ ଟିକିଏ ରହିଛି ଦମ୍ଭ ବା ଗର୍ବ ରହିଛି, ଭଗବାନ ଆମ କଥା ଶୁଣିବେ ନାହିଁ। ଭକ୍ତିବିନୋଦ ଠାକୁର ସୁନ୍ଦର ସଙ୍ଗୀତ ମାଧ୍ୟମରେ ଏ ବିଷୟ ଶିକ୍ଷା ଦେଇଛନ୍ତି।
ଆତ୍ମନିବେଦନ ତୁୟା ପଦେ କରି କହିନୁ ପରମ ସୁଖୀ,
ଆତ୍ମନିବେଦନ ତୁୟା ପଦେ କରି କହିନୁ ପରମ ସୁଖୀ,
ଆତ୍ମନିବେଦନ ତୁୟା ପଦେ କରି କହିନୁ ପରମ ସୁଖୀ,
ଆତ୍ମନିବେଦନ ତୁୟା ପଦେ
ଦୂର ଗେଲ
ସମ୍ବନ୍ଧ ବହୁତ ବଡ଼ ବଡ଼ ଚାକିରି କରିଛନ୍ତି, ମୋର ବଡ଼ ଖାନଦାନ ଅଛି, ମୋର ଏତେ ବଡ଼ କୋଠା,
ମୋର ଏତେ ବ୍ୟାଙ୍କ ବାଲାନ୍ସ, ଏଇ ସବୁ ହେଉଛି ପୂର୍ବ ଇତିହାସ। ଏହାକୁ ଭୁଲିବା ପାଇଁ ପଡ଼ିବ ସମ୍ପୂର୍ଣ୍ଣ ଭାବରେ। ପୂର୍ବ ଇତିହାସ ଭୁଲିନି ସକଳ ସେବା ସୁଖ ପେ ମନେ, ମୁଁ ହେଉଛି ଏକମାତ୍ର ଗୋପୀ ଭର୍ତ୍ତୁ ପାଦ କମଳୟ ଦାସ ଦାସ ଆମ ଦାସ ମହାପ୍ରଭୁ ଯେଉଁ ପରିଚୟ ଆମମାନଙ୍କୁ ଦାନ କରିଛନ୍ତି। ଆମମାନେ ପ୍ରକୃତ ପକ୍ଷେ ଭଗବାନଙ୍କର ସେବକର 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 ସେବକ ହେବା ପାଇଁ ମଧ୍ୟ ଅନୁପଯୋଗୀ। ଏଇ ପ୍ରକାର ଭାବନା ମନ ଭିତରେ ଆମକୁ ଆଣିବା ପାଇଁ ହେବ, ତାହେଲେ ହିଁ ଭଗବାନ ଆମ ପାଇଁ କୃପା ବର୍ଷଣ କରିବେ। ଯେଉଁ ଭଗବାନ ଏତେ ନୃସିଂହ ରୂପ, ଏତେ ଭୟଙ୍କର ରୂପ, ଉଗ୍ର ରୂପ ଧାରଣ କରିକି ଗଣ୍ୟବସୀକୁ ବିଧାରଣ କଲେ, ଯେତେବେଳେ ଭକ୍ତ ତାଙ୍କ ପାଖରେ ସମ୍ପୂର୍ଣ୍ଣ ଭାବରେ ଶରଣାଗତ ହେଇଯାଏ, ଯଶୋଦା ମାଙ୍କର କଥା କୁହାଯାଇଛି, ଯଶୋଦା ମା ସମ୍ପୂର୍ଣ୍ଣ ଭାବରେ ବାନ୍ଧିବା ପାଇଁ ଚେଷ୍ଟା କଲେ ଭଗବାନ କୃଷ୍ଣ, ଆମର ଯେଉଁ ଦାମୋଦର ଦତ୍ତ ବର୍ତ୍ତମାନ ଚାଲିଛି, ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା କରିଛନ୍ତି ବାନ୍ଧିବା ପାଇଁ। ଏଡ଼ି ପିଲାଟା ମୋ ପାଖରେ ଏତେ ବଡ଼ ଗଣ୍ଡଗୋଳକୁ ଦୃଷ୍ଟାନ୍ତ କରୁଛି, ସେ ମାଖନ ଖାଇକି ଧରାଦେଉନି, ସବୁ ଶକ୍ତି ଖଟେଇକି ମଧ୍ୟ ପାରିଲେନି। ଯେତେବେଳେ ସେତେବେଳେ ଶାନ୍ତ ହେଇକି ସେତେବେଳେ କହିଲେ, ମୁଁ ଆମ ପାରିବିନି ତୋତେ, ତୁ ଚାହିଁଲେ ତୁ ନିଜେ ଧରାଦେବୁ। ତାପରେ ତାଙ୍କୁ ସେ ବାନ୍ଧିଛନ୍ତି ଏବଂ ତାପରେ ଭଗବାନ ଭୟଭୀତ ହେଇଯାଉଛନ୍ତି, କାଳେ ମୋ ମାଆ ପିଟିଗଲି, ଆଖିରୁ ମୁହଁ ଠପ୍ ଠପ୍ ପଡ଼ି ପଡ଼ୁଛି। ରୁଦନ୍ତ ମୁହୃ ନେତ୍ର ଯୁଗ୍ର ଯୁଗ୍ମ ମୃଜନ୍ତମ କରାମ୍ଭୋଜ ଯୁଗ୍ମେନ ସତଙ୍କ ନିରଜନ, ତାଙ୍କ ଆଖିରୁ ସତଙ୍କ ଆତଙ୍କର ଚିହ୍ନ ରହିଛି, ମୋ ମା ମୋତେ ବାଡ଼େଇବ, ଆଖିରୁ ଲୁହ ଠପ୍ ଠପ୍ ଗୋଳି ପଡ଼ୁଛି ଏବଂ କଜଳ, ଯେଉଁ ଆଖିରେ କଜଳ ଲଗେଇଛନ୍ତି ସେ କଜଳ ଗୁଡ଼ାକ ଲୁହରେ ଭିଜି ଗୋଳି ପଡ଼ୁଛି, ଏବଂ ଏଇ ଯେଉଁ ଆମର କଣ୍ଠ ଦେଶରେ ତିନିଟା ଗାର ଅଛି ସେଗୁଡ଼ାକ ଚିହ୍ନର ପରିସ୍ଫୁଟ ବାଡ଼ି ହେଉଛି। ହଁ, ରୁଦନ୍ତ ମୁହୁ ନେତ୍ର ଯୁଗ୍ମ ମୃଜନ୍ତମ କରାମ୍ଭୋଜ ଯୁଗ୍ମେନ ସାତଙ୍କ ନେତ୍ର, ମୁହୁର୍ଶ୍ୱାସ କମ୍ପ ତ୍ରିରେଖାଙ୍କ କଣ୍ଠ, କଣ୍ଠରେ ତିନିଟା ଗାର ପରିସ୍ଫୁଟ ହେଇକି ଦେଖା ହଉଛି, ହଁ ମା ମତେ ବାଡ଼େଇବୁ, ଏତେ ଭୟଭୀତ ହେଇଛି ମା ବାଡ଼େଇବୁ, ଯିଏ ସମ୍ପୂର୍ଣ୍ଣ ଏପରିକି ଭୟ ମଧ୍ୟ ଯାହାଙ୍କ ପାଖରେ ଭୀତତ୍ରସ୍ତ ହଉଛି, ହଁ ଯମ ନିଜେ ଯିଏ ଭୟ ଭୀତତ୍ରସ୍ତ ହଉଛି ଯେଉଁ ଭଗବାନଙ୍କ ପାଖରେ, ସିଏ ମାଆର ଛାଟ ପାଇଁ ବାଡ଼େଇ, ସିଏ ଭୟଭୀତ ହେଇଯାଉଛି। ତେଣୁ ଭକ୍ତ ଯିଏ ସମ୍ପୂର୍ଣ୍ଣ ଭାବରେ ଭଗବାନଙ୍କ ପାଖରେ ପ୍ରପନ୍ନ ହୁଏ, ଭଗବାନ ତାର ନିଜର ହେଇଯାନ୍ତି ଏବଂ ତାର ପରାଧୀନ ହେଇଯାନ୍ତି। ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ଏକ ବିଜୟ ସାଧୁର ବିଗ୍ରସ୍ତ ହୁଏ ଭକ୍ତେର ଭକ୍ତ ଜନପ୍ରିୟ। ଏତେ ଉଗ୍ର ରୂପ, ଏତେ ଭୟଙ୍କର ରୂପକୁ ଶାନ୍ତ କରିବା ପାଇଁ କେହି ଦେବତାମାନେ ମଧ୍ୟ ସମର୍ଥ ହେଇପାରିଲେ ନାହିଁ ନୃସିଂହଙ୍କର। ଲକ୍ଷ୍ମୀ ମଧ୍ୟ ପ୍ରାଣପ୍ରିୟା ପତ୍ନୀ, ଯିଏ ତାଙ୍କର ଅତି ଅଙ୍ଗାସ୍ଥିତା ଲକ୍ଷ୍ମୀ, ସେ ମଧ୍ୟ ଯାଇକି ଭୟ କରି ଫେରି ଆସୁଛନ୍ତି, କହିଲେ ଏତେ ମୋ ସ୍ୱାମୀଙ୍କର ଏମିତିକା ରୂପ ତ ମୁଁ ଦେଖିନି କେବେ ଆଜି ପର୍ଯ୍ୟନ୍ତ, ଇଏ ମୋର ସ୍ୱାମୀ ନୁହନ୍ତି କି, ସନ୍ଦେହ ହେଉଛି ତାଙ୍କୁ, ନୃସିଂହଙ୍କୁ ଦେଖିଲେ ସ୍ୱାମୀଙ୍କୁ ସନ୍ଦେହ କରୁଛନ୍ତି, ସେ ଇଏ ମୋର ସ୍ୱାମୀ ନୁହନ୍ତି ବୋଧେ, ତାଙ୍କର ତ ଏତେ ଉଗ୍ର ରୂପ ନୁହେଁ, କେତେ କମନୀୟ, କେତେ ସୌମ୍ୟ ତାଙ୍କର ମୁଖମଣ୍ଡଳ, ଶ୍ୟାମ ସୁନ୍ଦର ରୂପ, କେତେ କମନୀୟ ତାଙ୍କର ରୂପ, ଇଏ ରୂପ କିପରି ଭୟଙ୍କର ରୂପ, ଇଏ ମଧ୍ୟ ମୋର ସ୍ୱାମୀ ନୁହଁ, ସିଏ ଭୟଭୀତ ହେଇ ଫେରି ଆସୁଛନ୍ତି, କିନ୍ତୁ କିଏ ସେ ଉଗ୍ର ରୂପକୁ ଅନୁଗ୍ର ରୂପ କଲେ, ଭକ୍ତ ପ୍ରଭା ପ୍ରଭା ଯେତେବେଳେ ଯାଇକି ଭଗବାନଙ୍କ ପାଖରେ ନୃସିଂହ ପାଖରେ ଦଣ୍ଡବତ ପ୍ରଣାମ କଲେ ଏବଂ ସେତେବେଳେ ପ୍ରହ୍ଲାଦ ନେଇକି ନିଜ କୂଳରେ ବସେଇଲେ ଏବଂ ତାଙ୍କର ଉଗ୍ର ରୂପ କୌଣସି ଅନୁଗ୍ର ରୂପ ଦାନ କଲେ। ତେଣୁ ଭକ୍ତ ଯିଏ ପ୍ରକୃତ ରହିବେ ଭଗବାନ କିଣିନି ବେଶୀ, ହଁ ଭକ୍ତ ଭଗବାନଙ୍କୁ କିଣିନି, ଯେଉଁ ଭଗବାନ ଅଜିତ ଜିତ ହେଇଯାଆନ୍ତି, ଯାହାଙ୍କୁ କେହି ଜୟ କରିପାରିବେ ନାହିଁ, କିନ୍ତୁ ସେ ଜୟଯୁକ୍ତ ହେଇଯାଆନ୍ତି ଭକ୍ତ। ଏହିସବୁ କଥା ଏ କଥା ବର୍ଣ୍ଣନା କରାଯାଇଛି। ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତ।